ओम नमो भगवते वासुदेवाय। श्रीमद्भगवद गीतार पंचम अध्यायर खाली द्वितीय नंबर श्लोक आम मैंने श्रवण करुथिले। भगवान श्रीकृष्ण तृतीय अध्याय और चतुर्थ अध्याय रे चतुर्थ अध्याय रे तृतीय अध्याय रे ज्ञान को प्रशंसा कले। चतुर्थ अध्याय ज्ञान कथा कही पुणी कर्म को प्रशंसा कले। तुम्हें जोग युक्त हुआ अर्जुन से सन्देह आसला। जड़े व्यक्ति से कर्म त्याग केमती कर कर्म केमती कर जदि करिवो कर्म करिवो जदि करिवो कर्म त्याग करिवो दुईटा कार्य एक सांगे कर। जड़े सन्यास अर्जुन बुझुला सन्यास अर्थ होती कर्म त्याग। कलिजुगर ये मना कर कर्म त्याग करके रही पारे जो सन्यास शब्द अर्थ समस्त प्रकार कर्म रो जो कर्म को त्याग करके जो रहा निष्क्रिय भावना हो पारे कारण जेहेतु कलिजुगर प्रायत प्रायत रजगुण आत्म गुण प्रभाव सत्वगुण बहुत कम से रजगुण स्वभाव तार स्वभाव हिसाब से गुण स्वभाव हिसाब से ସେ କାହାକୁ ସ୍ଥିର ଭାବରେ ବସିବା ପାଇଁ ଦବନି। କର୍ମର ପ୍ରେରଣା କରିବ ରଜ ମାନେ ରଜ ସମୁଦ୍ ଗୁଣମ ଭାବ ଭଗବାନ କହିଲେ ତୃଷ୍ଣା କିଛି ନା କିଛି ଗୋଟେ କାମନା ଆସିବ ରଜଗୁଣରେ। ତେଣୁ ସେ ସ୍ଥିର ଭାବରେ ବସିକି ଭଗବାନଙ୍କୁ ଭଜନ କରିବା ତାର ଆତ୍ମତୃପ୍ତି ଯୋଉଟା ଆସିବ ସବୁବେଳେ ଆତ୍ମଚିନ୍ତନ କରିବା ସେ କରିପାରିବନି ରଜଗୁଣର କାମ। ସେଥିପାଇଁ ଆମେ ଇନ୍ଦ୍ରିୟ ଯେହେତୁ ପାଇଛେ ଇନ୍ଦ୍ରିୟମାନଙ୍କୁ ଇନ୍ଦ୍ରିୟମାନଙ୍କ ଦ୍ୱାରା କର୍ମ କରିବାକୁ ପଡିବ। କର୍ମ କଲେ ବନ୍ଧନରେ ପଡ଼ିବା କର୍ମ ଫଳ ପ୍ରତି ଆସକ୍ତି ଆସିବ ଆମର ଭଗବାନ ପାଇଁ କର୍ମ କରିବା ସେଟାକୁ କର୍ମ ନିଷ୍କାମ କର୍ମ ଯୋଗ ଭଗବତ ଭଗବତ ଉଦ୍ଦେଶ୍ୟରେ କର୍ମ କରାଯାଏ। ଲକ୍ଷ୍ୟଟା ସବୁବେଳେ ରହିବ ଭଗବତ ଉଦ୍ଦେଶ୍ୟ ନହେଲେ କର୍ମଟା ଜଡ଼ ହେଇଯିବ। ଅର୍ଜୁନ ପ୍ରଶ୍ନ କରୁଥିଲେ ଅର୍ଜୁନଙ୍କର ପ୍ରଶ୍ନ ଥିଲା ଆପଣ ଦୁଇଟା କଥା କାହିଁ କହୁଛନ୍ତି ଜ୍ଞାନୀମାନେ ସନ୍ନ୍ୟାସ କର୍ମ କରନ୍ତି ନାହିଁ ସେମାନେ କର୍ମକୁ ତ୍ୟାଗ କରିଦିଅନ୍ତି। ଆଉ ଯିଏ କର୍ମ କରିବ ସେ କର୍ମ କରିବ କର୍ମଯୋଗୀ ହବ। ତାହେଲେ ଦୁଇ ଦୁଇ ଜଣେ ବ୍ୟକ୍ତି ଆପଣ ଦୁଇଟାକୁ ପ୍ରଶଂସା କେମିତି କରୁଛନ୍ତି? ଆପଣ ଜଣେ ବ୍ୟକ୍ତି ଆପଣ ଜଣେ ପ୍ରବଚନ ଦେଉଛନ୍ତି ଦୁଇଟା କଥା କହୁଛନ୍ତି ଆଉ ମୋ ପାଇଁ କହୁଛନ୍ତି ମୁଁ ବି ଦୁଇଟା ଗୋଟେ ଜଣେ ବ୍ୟକ୍ତି ମୁଁ ଦୁଇଟା କର୍ମ କରିପାରିବି ନାହିଁ ତା ଭିତରୁ କଣ କରିବାକୁ ପଡିବ? କାଲି ଶୁଣିଥିଲେ ଭଗବାନ ଶ୍ରୀକୃଷ୍ଣଙ୍କୁ ସେଇ କଥା ହିଁ ତାଙ୍କର ଉତ୍ତର ଦେଲେ ଶ୍ରୀ ଭଗବାନ ଉବାଚ ସନ୍ନ୍ୟାସସ୍ତୁ କର୍ମ ସନ୍ନ୍ୟାସ୍ୟ କର୍ମ ସନ୍ନ୍ୟାସ କର୍ମଯୋଗସ୍ୟ ନିଶ୍ରୟ କର ବୁଭୌ ତୟସ୍ତୁ କର୍ମ ସନ୍ନ୍ୟାସାତ୍ କର୍ମଯୋଗ ବିଶିଷ୍ୟତେ। ତୟୋ ଅର୍ଜୁନ ସନ୍ନ୍ୟାସ ଆଉ କର୍ମ କର୍ମଯୋଗ ଦୁଇଟା ଯାକ ମଙ୍ଗଳମୟ ଏଇଟା ଅଧିକାରୀ ଭେଦ। କିଏ ସବୁ କର୍ମ ତ୍ୟାଗ କରିବ ଆଉ କିଏ କର୍ମଯୋଗର ରହିବ ଜ୍ଞାନ ସ୍ତର ରହି କର୍ମ କରିବ ସେଟା ଅଧିକାରୀ ଭେଦର ଜିନିଷ ଅର୍ଜୁନ ଭୁଲ ବୁଝିଥିଲେ। କିନ୍ତୁ ପୁଣି ମନେ ରଖ ତୁମେ ତୟସ୍ତୁ କର୍ମ ସନ୍ନ୍ୟାସାତ୍ କର ଯୋଗ ବିଶିଷ୍ୟତେ। ଏ ଦୁଇ ଜଣଙ୍କ ଭିତରେ କର୍ମ ସନ୍ନ୍ୟାସ ଠାରୁ କର୍ମଯୋଗ ହଉଛି ଶ୍ରେଷ୍ଠ ଯାହା ଅନୁବାଦରେ କୁହାଗଲା ଯେ ଭଗବାନ କହିଲେ କର୍ମ ତ୍ୟାଗ ଏବଂ ଭକ୍ତି ଯୋଗର କର୍ମ ଉଭୟ ମୁକ୍ତି ନିମିତ୍ତ ଭଲ କିନ୍ତୁ ଦୁଇଟି ମଧ୍ୟରୁ କର୍ମ ତ୍ୟାଗ ଅପେକ୍ଷା ଭକ୍ତି ଯୁଗରେ କର୍ମ କରିବାଟା ଉତ୍ତମ। କର୍ମଟା ଛାଡି ଦେଇକି ଜଣେ ବସିକି ଆମର ଭକ୍ତି ଯୁଗରେ ବି ବସିକି 24 ଘଣ୍ଟା ଜପ କରିପାରିବ ହରିଦାସ ଠାକୁର ଯେମିତି ଜପ କରୁଥିଲେ ବସିକି ସେ କରିପାରିବନି। କର୍ମରେ ଯେତେବେଳେ ଆମର ଗୋଟେ ବିରକ୍ତି ଲାଗେ ସଂସାରରେ ଗୋଟେ ବିରକ୍ତି ଲାଗେ ସଂସାରଟା ଭାରି ଝମେଳା ଲାଗେ ଲୋକ ନୂଆ ନୂଆ ତାଙ୍କୁ ସେଗୁଡ଼ାକ ସବୁ ଲୋକମାନେ କୁହନ୍ତି ନା ମତେ ନୂଆ ନୂଆ ଭଲ ଲାଗୁଥିଲା କୃଷ୍ଣ ଭକ୍ତି ତାର ପୁରୁଣା ହେଲା ଭଲ ଲାଗୁନି କାହିଁକି ନୂଆ ନୂଆ ଭଲ ଲାଗୁଥିଲା ଏଇଥିପାଇଁ ଭଲ ଲାଗୁଥିଲା ସଂସାରରେ ଏତେ ବିରକ୍ତ ହେଇଯାଇଥିଲ ସେଥିପାଇଁ ଏଇଟା ଗୋଟେ କେତେ ଦିନ ପାଇଁ ତୁମକୁ ଭଲ ଲାଗିବ ତାପରେ ପୁଣି କେତେ ଦିନ ପରେ ପୁଣି ସେ ଗୁଣ ସ୍ୱଭାବଟା ଚାଲି ଆସିବ। ନୂଆ ନୂଆ ବେଳେ ଯେମିତି ଆମକୁ ଭକ୍ତି ଭଲ ଲାଗେ ପୁରୁଣା ହେଇଗଲେ କାହିଁକି ଅସୁବିଧା ହୁଏ ତାର ଯଦି ବିଭିନ୍ନ କାରଣ ଅଛି ଅପରାଧ ହେଇଗଲେ ଏମିତି ହୁଏ କିନ୍ତୁ ପ୍ରାୟତଃ ଏଇଟା ସଂସାରରେ ତୁମେ ବିରକ୍ତ ହେଇଯାଏ ସେତେବେଳେ ଗାଁ ମୁଁ ଦିନ ରାତି ନାମ କରିବି ଠାକୁରଙ୍କୁ ଡାକିବି କିନ୍ତୁ ଗୁଣ ପ୍ରଭାବ ଅଛି ନା କିଛି ଦିନ ପରେ ପୁଣି ସେ ଗୁଣର ପ୍ରଭାବଟା ଚାଲି ଆସିବ। ତେଣୁ ଆମକୁ କର୍ମ ସନ୍ନ୍ୟାସ ମନା କରାଯାଇଛି। କର୍ମ ସନ୍ନ୍ୟାସ କର୍ମକୁ ତ୍ୟାଗ କରିବା ଏଇଟାକୁ କଳିଯୁଗର ପ୍ରଶସ୍ତ ବା ଏଇଟାକୁ ବିଶେଷ ଭାବରେ ପ୍ରଶଂସା କରାଯାଏ ନାହିଁ। ସେଥିପାଇଁ ଭଗବାନ କହିଲେ ଦୁଇଟା କଥା କହିଲେ, ତୟସ୍ତୁ କର୍ମ ସନ୍ନ୍ୟାସାତ୍ କର୍ମଯୋଗ ବିଶେଷ୍ୟତେ, କର୍ମ ସନ୍ନ୍ୟାସାତ୍ କର୍ମକୁ ତ୍ୟାଗ କରିବା ଅପେକ୍ଷା କର୍ମଯୋଗ ଭକ୍ତି ଯୋଗରେ କର୍ମ କରିବା ବରଂ ଭଲ, ବିଶେଷ୍ୟତେ ଶ୍ରେଷ୍ଠ। କାହିଁକି ଶ୍ରେଷ୍ଠ? ଆମେ ଯାହା ସବୁ ପଢୁଥିଲେ ଟୀକାର ଟିପ୍ପଣୀରେ ତାର ସାରଟାକୁ ମୁଁ କଥା ଆଗରେ କହିଦେଉଛି, କାରଣ ଆମକୁ ଆଗକୁ ଆଗକୁ ଯିବାକୁ ପଡ଼ିବ। ଶ୍ଳୋକ ଗୁଡ଼ିକ ଦିନକୁ ଗୋଟେ ଦୁଇଟା ତିନିଟା ଶ୍ଳୋକ ନହେଲେ ଗୀତା ସାରି ହବନି, ଗୀତା ବର୍ଷ ବର୍ଷ ଚାଲିଥିବ। ଅର୍ଜୁନଙ୍କର ପ୍ରଶ୍ନ କ୍ରମରେ ଭଗବାନ ଶ୍ରୀକୃଷ୍ଣ ଯୋଉ କହୁଛନ୍ତି କର୍ମ ସନ୍ନ୍ୟାସ ସ୍ୱରୂପ ଯୋଉ ଜ୍ଞାନ ଯୋଗ, କର୍ମ ସନ୍ନ୍ୟାସ ମାନେ କଣ? କର୍ମ ସନ୍ନ୍ୟାସ ହେଲା କର୍ମକୁ ତ୍ୟାଗ କରିବା, ଅର୍ଥ ବିରକ୍ତ ହେଇ କର୍ମ ତ୍ୟାଗ କରିବା ନୁହେଁ। ସଂସାରଟା ମୋତେ ଭଲ ଲାଗୁନି, ସଂସାରରେ ବହୁତ ପ୍ରୋବ୍ଲେମ ଆସୁଛି, ବହୁତ ଚ୍ୟାଲେଞ୍ଜ ଆସୁଛି, ମୁଁ ଆଉ କର୍ମ କରିବି ନାହିଁ, ସେଇଟା କର୍ମ ତ୍ୟାଗ ନୁହେଁ। ସେଇଟା ଭାବିକି ସବୁ ଲୋକ ପିଲାମାନେ ସବୁ ପଳାଇ ଆସନ୍ତି ମଠ ମନ୍ଦିରକୁ, ଏଠି ବହୁତ ଖଟିବାକୁ ପଡିବ, ମଠ ମନ୍ଦିର ପଳାଇଲେ ଭଲ ନା? ନା, ଏଠି ଏଠି ବି କର୍ମ କରିବାକୁ ପଡିବ। ଇନ୍ଦ୍ରିୟ ଅଛି ମାନେ ତୁମେ କେବେ ବସିପାରିବନି, ଯଦି ଇନ୍ଦ୍ରିୟ ଗୁଡିକ ତୁମେ କର୍ମର କିଛି କୌଣସି କର୍ମ ନ କର ତାହେଲେ ଦୂରାଚାରିତ୍ର, ଇନ୍ଦ୍ରିୟ ମାନଙ୍କର ବ୍ୟଭିଚାରିତ୍ର ଦୋଷ ବା ଦୂରତାରିତ୍ର ଦୋଷ ଆସିବ। ମନ ତ କେବେ ବସିକି ରହିବନି, ଇନ୍ଦ୍ରିୟ କେବେ ବସିକି ରହିବନି, ତମକୁ ଏନଗେଜମେଣ୍ଟ ଦରକାର, ହାୟର ଏନଗେଜମେଣ୍ଟ ଦରକାର। ତେଣୁ ପ୍ରାୟ ସେ କଥା ସେ କହୁଛନ୍ତି ଯେ କର୍ମ ସନ୍ନ୍ୟାସ ସ୍ୱରୂପ ଜ୍ଞାନ ଯୋଗ, କର୍ମ ସବୁ ତ୍ୟାଗ କରନ୍ତି କିଏ? ଯେ ଜ୍ଞାନ ସ୍ତରକୁ ଆସିଗଲେ ମୋର ଆଉ ସଂସାର କିଛି କର୍ମ କରିବାର ନାହିଁ। ସେତେବେଳେ ତାଙ୍କର ଲକ୍ଷଣ କଣ? ତାଙ୍କର କୌଣସି କାମନା ନଥିବ, ଭଗବାନ ପରେ କହିବେ, ତାଙ୍କ ରାଗଦ୍ୱେଷ ନଥିବ, ସେମାନଙ୍କର କର୍ମ ତ୍ୟାଗ କରିଦେଲେ କିଛି ଅସୁବିଧା ନାହିଁ, ସଂସାର କର୍ମ ନ କଲେ ବି ତାଙ୍କର କିଛି ଅସୁବିଧା ନାହିଁ। କିନ୍ତୁ ଆମର ଯୋଉ ବ୍ୟାଖ୍ୟା କରାଯାଇଛି, ଆମର ଆମର ଯୋଉ ପଦ୍ଧତି ରହିଛି, ଆମର ତ ଜୀବନସାରା ହିଁ ଭଗବାନଙ୍କର ଭକ୍ତି କରିବାକୁ ପଡିବ, ସେବା କରିବାକୁ ପଡିବ। ନିଷ୍କାମ କର୍ମ ଯୋଗ, କର୍ମ ସନ୍ନ୍ୟାସୀ ସ୍ୱରୂପ ଜ୍ଞାନ ଯୋଗ ଓ ନିଷ୍କାମ କର୍ମ ଯୋଗ ଉଭୟ ନିଶ୍ରୟ ପ୍ରଦାନ କରେ, ଦୁଇଟାଙ୍କ ମଙ୍ଗଳ। ଯେ ଯିଏ ଜ୍ଞାନ ସ୍ତର ରହିକି କର୍ମ ନ କରୁଛି, ଏଇଟା ଯୋଗୀମାନଙ୍କର, ଯେଉଁମାନେ ଜ୍ଞାନ ଯୋଗୀ ସେମାନେ ମୁକ୍ତି ପ୍ରାପ୍ତ ହେବେ, ଆଉ କର୍ମଯୋଗୀମାନେ ବି ପ୍ରାପ୍ତ ହେବେ। ହେଲେ ମଧ୍ୟ କର୍ମ ସନ୍ନ୍ୟାସ ନିଷ୍କାମ କର୍ମଯୋଗ, କର୍ମ ସନ୍ନ୍ୟାସ ଠାରୁ ନିଷ୍କାମ କର୍ମଯୋଗ ଶ୍ରେଷ୍ଠ, ନିଷ୍କାମ କର୍ମଯୋଗଟା ଶ୍ରେଷ୍ଠ କର୍ମ ସନ୍ନ୍ୟାସ ଠାରୁ। କର୍ମକୁ ଛାଡ଼ିଦେବା ତାଠୁ କର୍ମ କରିବାଟା ଭଲ କୃଷ୍ଣଙ୍କ ପାଇଁ, କାହିଁକି ଏଟା ସବୁ ମନେ କେବେ କର୍ମ କହୁନାହାନ୍ତି ଭଗବାନ, ସବୁବେଳେ କର୍ମଯୋଗ କହୁଛନ୍ତି ଭଗବାନ, କେବେ କର୍ମ କହିନାହାନ୍ତି। କର୍ମଟା ପୁଣି ବନ୍ଧନ, କାରଣ ଭଗବାନ କର୍ମ କରିବା ପାଇଁ କେମିତି ଯିବୁ କହିବେ? ଲୋକମାନେ ଯୋଉ କୁହନ୍ତି ଭଗବାନ ତ କହିଛନ୍ତି କର୍ମ କରିବା ନାହିଁ, ନାଇଁ ଭଗବାନ କର୍ମ କରିବା ପାଇଁ କହିନାହାନ୍ତି, ଭଗବାନ କହିଛନ୍ତି ଶରୀର ପାଇଁ, ଶରୀର ପାଇଁ ମାନେ କର୍ମ କରିବ, ଶରୀରର ଭରଣ ପୋଷଣ ପାଇଁ କିଛି ଆବଶ୍ୟକ ରହିଛି, ତୁମେ କର୍ମ କର, କିନ୍ତୁ କର୍ମ ମାଧ୍ୟମରେ ମୋତେ ମୋ ସାଙ୍ଗରେ ଯୋଗ ହବ, ଯୁକ୍ତ ହବ। କର୍ମ ମାଧ୍ୟମରେ ଆମେ ଯୁକ୍ତ ହଉଛୁ ବୋଲି ତାଙ୍କୁ କୁହାଯାଏ କର୍ମଯୋଗ। ଯୋଗ ଶବ୍ଦ ଅର୍ଥ କଣ? ଯୁକ୍ତ, ଯାହାଦ୍ୱାରା ଆମେ ଯୋଗ ହବା, ଯୁକ୍ତ ହବା ଭଗବାନଙ୍କ ସହିତ। ତେଣୁ କର୍ମ ସନ୍ନ୍ୟାସ, କର୍ମଟାକୁ ଛାଡ଼ିଦବା, କର୍ମଟାକୁ କରିବେନି। କେଉଁ ସ୍ତରରେ? ଯେଉଁ ସ୍ତରରେ ଜଣଙ୍କର ଜ୍ଞାନ ଚାଲି ଆସିଲା, ସେ କର୍ମ ତ୍ୟାଗ କରିଦେଲେ ବି ସେ ଭଗବାନଙ୍କ ସହ ତାର ଇନ୍ଦ୍ରିୟର ରାଗଦ୍ୱେଷ ନାହିଁ, ଇନ୍ଦ୍ରିୟର କାମନା ବାସନା ନାହିଁ, ତାଙ୍କର କୌଣସି, ସିଏ କଣ କରିବେ? ଏ ଯେଉଁମାନେ ଜ୍ଞାନୀ ଜ୍ଞାନୀମାନେ ମୁକ୍ତି ପ୍ରାପ୍ତ ହୁଅନ୍ତି, ସେ ଶରୀରର କୌଣସି ଡିମାଣ୍ଡ ତାଙ୍କର ନାହିଁ, ହଜାର ହଜାର ବର୍ଷ ବସି ତପସ୍ୟା କରୁଥିଲେ, ଧ୍ୟାନ ରହୁଥିଲେ, ଏଇଟା କଣ କଳିଯୁଗ ଲୋକ କରିପାରିବେ? ଆଉ ସେଥିରେ ଗୋଟେ ବିପଦ ବି ରହିଛି, କେତେ ସୁନ୍ଦର ଭାବରେ ବ୍ୟାଖ୍ୟା କରୁଛନ୍ତି ତିନି ଜଣ ଆଚାର୍ଯ୍ୟ ବ୍ୟାଖ୍ୟା କରି, ମୁଁ ତାର ଟୀକାଟାକୁ ସଂକ୍ଷେପରେ ଓଡ଼ିଆରେ କହିଦେଉଛି। କର୍ମ ସନ୍ନ୍ୟାସୀ ଠାରୁ ନିଷ୍କାମ କର୍ମଯୋଗ ଶ୍ରେଷ୍ଠ, କାରଣ ଜ୍ଞାନୀ ନିଷ୍କାମ କର୍ମଯୋଗ ଅନୁଷ୍ଠାନ କରିଲେ କୌଣସି କ୍ଷତି ନାହିଁ, ବରଂ ଜ୍ଞାନର ଦୃଢ଼ତା ହୁଏ। ଆମର ଏଇଟା ହଉଛି ଭକ୍ତି ଯୋଗରେ ଏଇଟା ଲଗେଇବ, ଜ୍ଞାନୀ ଯଦି କର୍ମ କଲା ତାର କିଛି କ୍ଷତି ହବନି, ଅଜ୍ଞାନୀ ସିନା କର୍ମ କଲେ କର୍ମ ବନ୍ଧନରେ ପଡିଯିବ, କାହିଁକି ସେ ଭଗବାନ ସହିତ ଯୁକ୍ତ ହେଇପାରିବନି, ନିଷ୍କାମ ହେଇପାରିବନି, ମୋ ଧନ ମୋ ସ୍ତ୍ରୀ ମୋ ପୁତ୍ର ମୋ କନ୍ୟା, ଆଉ ଭଗବାନ ସହିତ ଯୁକ୍ତ ହେଇପାରିଲାନି, ସେ କର୍ମ ବନ୍ଧନରେ ପଡିଯିବ। କିନ୍ତୁ ଜ୍ଞାନୀ ଯଦି କର୍ମ କରେ ସେ ବନ୍ଧନରେ ପଡିବନି, ବରଂ ତାର ଜ୍ଞାନ ଦୃଢ଼ ହବ। ଆମର ସେ ପ୍ରଚେଷ୍ଟା ନା ଭକ୍ତି, ଆମର ଏଇ ଯୋଉ କର୍ମ ଗୁଡ଼ା କରୁଛେ କୃଷ୍ଣଙ୍କ ପାଇଁ, ଆମର ଏଠି ଜ୍ଞାନ ଦୃଢ଼ ଆସିବ, କାହିଁକି ଯୁକ୍ତ ହେଇଯିବ ନା। ତେଣୁ ଜ୍ଞାନୀ ଭଗବାନ କଣ ବୁଝନ୍ତି, ତୁମେ ଜ୍ଞାନୀ ହେଇକି କର୍ମ କର। ସେଥିପାଇଁ ଆଗେ ଆତ୍ମତତ୍ଵଟା କହିଲେ ନା ଦ୍ୱିତୀୟ ଅଧ୍ୟାୟରେ, ହଉ ଦ୍ୱିତୀୟ ଅଧ୍ୟାୟରେ କହିଲା ପରେ କର୍ମ ଯୋଉ କହୁଛନ୍ତି ନା, ତୁମେ ହଉଛ ଆତ୍ମା, ତେଣୁ ଆତ୍ମା ହିସାବରେ କର୍ମ କର। ଦେହ ହିସାବରେ କାହିଁକି ଯୁଦ୍ଧ କରିବାକୁ ଯାଉଛ, ଦେହ ହିସାବରେ ଯୁଦ୍ଧ କଲେ ତୁମେ ଅସୁବିଧାରେ ପଡିବ। ତୁମେ ଆତ୍ମା, ତେଣୁ ଆତ୍ମା ହିସାବରେ ତୁମେ କର୍ମ କର, ଆତ୍ମାର ମୃତ୍ୟୁ ନାହିଁ। ଭଗବାନ ଯାହା ଯାହା ସବୁ ଦ୍ୱିତୀୟ ଅଧ୍ୟାୟରେ କହିଲେ, ଜ୍ଞାନୀ ନିଷ୍କାମ କର୍ମ ଯୋଗୁଁ ଅନୁଷ୍ଠାନ କରିଲେ କୌଣସି କ୍ଷତି ନାହିଁ, ବରଂ ଜ୍ଞାନର ଦୃଢ଼ତା ହୁଏ। କିନ୍ତୁ ଜ୍ଞାନୀ କର୍ମ ତ୍ୟାଗ, ଜ୍ଞାନୀର କର୍ମ ତ୍ୟାଗ ସନ୍ନ୍ୟାସରେ ଯଦି କୌଣସି କାରଣରେ ଚିତ୍ତର ଦୋଷ ଉପସ୍ଥିତ ହୁଏ, ପୁନରାୟ ବିଷୟ ଭୋଗର ଇଚ୍ଛା ଜନ୍ମେ। ଜ୍ଞାନୀର ଏଇଟା ଡେଞ୍ଜର ରହିଲା, ଜ୍ଞାନୀ ସେ ତ୍ୟାଗ କରିଦେଇ ପଳେଇଗଲା। ମନେକର ଅପକ୍ୟ ଜ୍ଞାନୀ ହେଇଛି, ସଂସାର ବିରକ୍ତ ହେଇଗଲା, ସେ ସ୍ତ୍ରୀ ଛୁଆ ପିଲା ଛାଡ଼ିଦେଇ ପଳେଇଯିବ, ସ୍ତ୍ରୀ ଛୁଆ ପିଲା ଛାଡ଼ିଦେଇ ପଳେଇଗଲେ, ଗୋଟେ ସାମୟିକ ପରିସ୍ଥିତିରେ କିଛି ସମସ୍ୟା ଆସିଲା ବୋଲି ସେ ସେଠାକୁ ସମାଧାନ କରିପାରିଲାନି, ଚାଲିଗଲା। କିନ୍ତୁ ଇନ୍ଦ୍ରିୟରେ ରାଗଦ୍ୱେଷ ଅଛି, ତାର ଭୋଗ ଲାଳସା ଅଛି, ତାର କାମନା ବାସନା ଅଛି, ତ ସେଟା ଆଉ ସେ ତ ସାଧନ ଭୋଜନ କରିପାରିବେନି, କର୍ମଟା ତ୍ୟାଗ କରିଦେଇଛି ନା। ତାର ବସିକି ଧ୍ୟାନ ଦେଲେ କରି କୁଆଡ଼େ ମନ 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 ଗୁଡ଼ା ସିଆଡ଼େ ଯିବ, ସବୁ ସେ ଜପ ଭୋଜନ ଯାହା କଲେ କଣ ମନ ଗୁଡ଼ା ସବୁ ସିଆଡ଼େ ଯିବ, ଯୋଉ ବିରକ୍ତ ହେଇ ରାଗିକି ସବୁ ଘରୁ ପଳେଇ ଆସିବେ। ଏଇ ବୁଢ଼ା ଆସିନଥିଲେ ରାଗିକି ପଳେଇ ଆସିବେ ତାଙ୍କ ଗାଁରୁ, ହେଲା ମୁଁ ବସିକି ମାଳା କରିବି, ତୁ କି ମାଳା କରିବୁ, କି ମାଳା କରିବୁ ତୁ, ତୋର ତ ବଡ ବୁଢା ବୟସ, ତୋର ତ ସଂସାରଟା କରିକି ଆସୁ, ଏଠି ମଟର ରହିଲେ ତୋ ମୁଣ୍ଡଟା ସେଇଠି ରହିଥିବ, କି ମାଳା କରିବୁ, ଇଏ ସହଜା ନୁହେଁ। ରୂପ ସେ ତୁମେ ଜାଣିଥିଲେ କହିଲେ ବୃଦ୍ଧ ବୃଦ୍ଧ ବୟସରେ ମନ୍ଦିର କାହାକୁ ରଖିବନି, ରୂପ ତ କହିଛନ୍ତି ନା 40 ଭିତରେ ତମକୁ ଜଏନ କରେଇବ, 40 ପରେ ଆଉ ଜଏନ କରେଇବନି ମନ୍ଦିର, କାହିଁକି ପ୍ରବତ କହିଥିଲେ, ପ୍ରବତ ଜାଣିଥିଲେ ଏମାନେ ପୁରା ସଂସାର ଆସକ୍ତିଟାକୁ ଧରିକି ଆସିବେ। ଆଉ ବାନପ୍ରସ୍ଥ ଜୀବନରେ ଯୋଉ ଷ୍ଟ୍ରଙ୍ଗ ଲାଇଫ, ସନ୍ୟାସଠାରୁ ବି କଡା ଜୀବନ ହଉଛି ବାନପ୍ରସ୍ଥ ଜୀବନ, ସେଗୁଡା ଆଜିକାଲି କିଏ ଫଲୋ କରିପାରିବେ ନାହିଁ। ସେଟା କୋଉଠି ରହିଲେ ତାଙ୍କର ସାଧନ କରି କରି ଧୀରେ ଷ୍ଟ୍ରଙ୍ଗ ହେଲେ ସେ ତାଙ୍କର ଯାହା କରିବେ, କାରଣ ପ୍ରବତ ଜାଣିଥିଲେ ଏସବୁ ଜିନିଷକୁ, ଓଲ୍ଡ ଏଜ୍ରେ ସେମାନେ କିଛି କଣ୍ଟ୍ରିବ୍ୟୁସନ୍ କରିପାରିବେନି, ବେଟର ମନ୍ଦିର ପାଖରେ ସେମାନେ ରୁହନ୍ତୁ, ତାଙ୍କର ଘର ଭଡ଼ା ନେଇକି ରୁହନ୍ତୁ, ଆସିକି ମନ୍ଦିର ସେବା କରନ୍ତୁ। ମନ୍ଦିର ଯୋଉ ସ୍ପିରିଟଟା, ମନ୍ଦିର ସେବା କରିବାର ଯୋଉ ସ୍ପିରିଟ, ଯୋଉ ଭାବନା ଗୁଡିକ ବୃଦ୍ଧ ବୟସରେ ହୁଏ ନା। ବିଶେଷ ଅସୁବିଧା କଣ କଳି ଯୁଗରେ, ତାଙ୍କର ସବୁ ଇମ୍ପ୍ରେସନ ଗୁଡାକ, ମୁଁ ଗୁରୁଦେବ ଥିଲା ବେଳେ ସେ ଯୋଉ ବୟସ୍କ ଲୋକଟା ଥିଲା ମୋରି ସାଙ୍ଗରେ, ମୁଁ ଜଏନ କରିଥିଲି, ସେ ଥାଏ ବୁଢା ଘରୁ ରାଗିକି ସୁଇଟ୍ ଷ୍ଟଲ ଠିଆ ଗୋରା ହେଇକି ଡେଙ୍ଗା ହେଇକି ଲୋକଟା, ସେ ଗୋରା ହେଇକି ଡେଙ୍ଗା ହେଇ ଗୋଟେ ଲୋକ ସୁଇଟ ଲମ୍ବା ଲାଗନ୍ତାର, ସେ ଆସିଥାଏ, ମୁଁ ନୂଆ ନୂଆ ଆସିଥାଏ, ସେ ତାର ରହିଥାଏ, ତାର କଣ ଘରେ ରଗାରଗି ହେଇକି ଆସିଥିଲା ତା ଝିଅ, ତାର ମୁଁ ଦେଖେ ତା ଝିଅଟା ଅଛି, ସେ ତାର ଆସିବ ପ୍ରତି ମାସରେ ଥରେ ଆସିବ ଟୁର୍ ମାରିକି ଯିବ, ହଁ ସେ ଆଡୁ ଲୋକଟା। ମୁଁ କହିଲି କଣ ବୁଢା ଭାରି ଧୀର, ସବୁ ସେବା କରେ ଭଲ ମନ୍ଦ କରେ, କିନ୍ତୁ ଭିତରେ ଆଉ କାଟିବାଟା ଏଟା ସହଜ ଜିନିଷ ନୁହେଁ ନା। ପୁଣି ବର୍ଷେ ଦୁଇ ବର୍ଷ ଗଲା ବେଳକୁ ତାର କୁଆଡେ ସେ ଝିଅ ଆସିଲା, ପୁଣି ଝିଅ ତାର ମାସେ ଆସି କଣ ମନ୍ତ୍ର ଦେଲା, ବାସ ଚାଲିଲା ଘରକୁ, ଏତେ ସହଜ ନୁହେଁ ତ୍ୟାଗ କରିବା। କାହିଁକି ଯୋଉ ରହିଗଲେ ଗୃହସ୍ଥାଶ୍ରମରେ, ସ୍ତ୍ରୀ ପୁତ୍ର କନ୍ୟା ଧନ କମେଇଛନ୍ତି, ଏ ଆସକ୍ତିଟା ଛାଡ଼ିପାରିବେ, ଏଇଟା ଅନ୍ତର ଭିତର ରହିଗଲା। ଆଉ ସଂସାରକୁ ବେଶ ଲୋକ ଭୋଗ କରେ ନା, କିନ୍ତୁ ସଂସାର ବାସନାଟା ଯଦି ସେ ସାଧୁସଙ୍ଗ କରୁନି, ଭଜନ ସାଧନ କରୁନି, ସେଟା ରହିଯିବ ଅନ୍ତର ଭିତରେ। ସଂସାର ତୁମେ ଭଲ ଭାବରେ ଚଳେଇ ଦେବ, ତୁମର ସଂସାର ଆସକ୍ତି ନଥାଇପାରେ, କିନ୍ତୁ ସଂସାର ଯୋଉ ବାସନାଟା, ପିଲା ପ୍ରତି ମମତା, ଗୃହ ପ୍ରତି ମମତା, ସ୍ତ୍ରୀ ପ୍ରତି ମମତା, ଏଇଟା କାଟି ହୁଏ ନା। ଯାହାର ସାଧୁସଙ୍ଗ ଅଛି, ପ୍ରଥମ ସାଧନ ଭୋଜନ ଗୁଡାକ ରଖିଛି, ସବୁବେଳେ ମଠ ମନ୍ଦିର ସହିତ ଯୁକ୍ତ ହେଇକି ରହିଛି, ସେ କେବଳ ଆସକ୍ତିରୁ ମୁକ୍ତ ହବ, ନହେଲେ ଟାଣି ପଳେଇବ ତୁମେ ସେଟା ଭାବନା ଗୁଡାକ। ଆଉ କେତେ କଣ ତୁମେ ତୁମେ ଦେଖ, ସେ କେତେ ଚେଷ୍ଟା କରନ୍ତୁ ସେ ପାରିବେନି, ଏଟା ଭାରି ବନ୍ଧନ ନା। ଜନ୍ମୁଲମ କର୍ମବନ୍ଧନମ, ସେ କହିଲେ କର୍ମବନ୍ଧନ ହେଇଯିବ। ଏଇ ଯୋଉ ଗୃହସ୍ଥ ଆଶ୍ରମ ଯଦି ଆସକ୍ତି ରହିଲା, ପରୀକ୍ଷିତ ମାନେ ପ୍ରଶ୍ନ ପଚାରିଲେ କାହିଁକି ପ୍ରିୟବ୍ରତ ବିବାହ କଲେ, ବୈବାହିକ ଜୀବନ ପୂର୍ବରୁ ଯିଏ କୃଷ୍ଣ ଚେତନା ଗୋଟେ ଜାଣିନି, କିମ୍ବା ବିବାହ କରିଗଲା ପରେ ସେଠି କୃଷ୍ଣ ଚେତନାରେ ପୁରା ଲାଗିକି ରହୁନି, ତାର ଆସକ୍ତିରେ ସବଳ ରହିବ, ସ୍ତ୍ରୀ ପୁତ୍ର କନ୍ୟା ଧନ ତାକୁ ନିର୍ମଳ ଭୋଜନ ହବନି। ତେଣୁ ଯଦି କର୍ମଟାକୁ କିଏ ଛାଡ଼ି ଏଠି ଯିଏ କହୁଛନ୍ତି ଭଗବାନ କାହିଁକି ଜ୍ଞାନୀ ଅପେକ୍ଷା ବା କର୍ମ ସନ୍ନ୍ୟାସ ଅପେକ୍ଷା କର୍ମ କରିବା ପାଇଁ କାହିଁକି କହିଲେ ନା, ଯିଏ କର୍ମ ତ୍ୟାଗ କରୁ ତାର ଗୋଟେ ବିପଦ ଅଛି। କଣ ବିପଦ ରହିଛି ସେ କଥା ସେ କହୁଛନ୍ତି, କର୍ମ ତ୍ୟାଗୀ ସନ୍ନ୍ୟାସୀ ଯଦି କର୍ମ କର୍ମ ତ୍ୟାଗୀ ସନ୍ନ୍ୟାସୀର ଯଦି କୌଣସି ଦିନ କୌଣସି କାରଣରେ ଚିତ୍ତର ଦୋଷ ବିକ୍ଷିପ୍ତ ହୁଏ, ସେ ପୁନରାୟ ବିଷୟ ଭୋଗର ଇଚ୍ଛା ତାର ଜନ୍ମିବ ସେଟା ଆଉ ଏଇଟା ଜ୍ଞାନୀ ପାଖରେ ଲାଗିବ, ଭକ୍ତ ପାଖରେ ବି ଲାଗିବ। ଯିଏ ବିଷୟ ବାସନାର କର୍ମଟା ତ୍ୟାଗ କରିଦେଇକି ତୁମେ ଯୋଉ ବ୍ରହ୍ମଚାରୀ ମାନେ ଏଇଟା ସବୁ ଶୁଣିବା ଦରକାର, ବୁଝିବା ଦରକାର ଫିଲୋସଫିଟା। ଏଇଟା ଖାଲି ଜ୍ଞାନୀ ପାଖରେ ଲାଗିବନି ବାପା, ଏଇଟା ଆମ ପାଖରେ ବି ଲାଗିବ। କର୍ମଟାକୁ ତ୍ୟାଗ କରିଦେଇକି ତୁମେ ଭାବିବନି ମୁଁ ସାଧନ ଭୋଜନ କରିଦେବି ଜ୍ଞାନୀ ହେଇଯିବି, ନାହିଁ। ବରଂ ତୁମ ଜ୍ଞାନ ଚେତନା ରହି କର୍ମ କଲେ ତୁମ ଜ୍ଞାନଟା ଦୃଢ଼ ହବ। ସେଥିପାଇଁ ଆମେ ଶ୍ରବଣ କୀର୍ତ୍ତନ କର, ସେବାଟା କର, ତୁମ ଦୃଢ଼ତା ଆସିବ। କାରଣ ଏଇ ଅନ୍ତର ଭିତରେ ଯୋଉ ଥିଲା ଯୋଉ କାମନା ଗୁଡିକ ରହିଛି, ଯୋଉ ବିଷ ବାସନା ଗୁଡିକ ରହିଛି, ଏଇଟା ଏତେ ସହଜ ନୁହେଁ ତାକୁ ତ୍ୟାଗ କରିବା। କର୍ମଟାକୁ ତ୍ୟାଗ କରିଦେଇକି ଯେ ତୁମେ କହିଦେବ ମୁଁ ସାଧନ ଭୋଜନ କରିକି ରହିଯିବି, ସେଟା ପ୍ରାକ୍ଟିକାଲ ପାରିବନି। ଆମେ ସବୁ ଦେଖୁ, ବୁଲି ବୁଲି ସବୁ ଦେଖୁଛୁ, ସବୁଆଡେ ଦେଖୁଛୁ। ମାୟାବାଦୀ ମାନେ ପାରୁନା, ତୁମେ କଣ ପାରିବ? ମାୟାବାଦୀ ମାନେ ପାରୁନାହାନ୍ତି। ମାୟାବାଦୀ ମାନେ ଆମର ଆମ ଲୋକ ଆମଠାରୁ ସେମାନେ ଭାରି ଷ୍ଟ୍ରିକ୍ଟ ଆମର, କାରଣ ଆମେ ଲୋକ ସାଙ୍ଗରେ ବହୁତ ମିଶୁଛେ, ଆମର ତ ପ୍ରଚାର ସଂସ୍ଥା, ଲୋକଙ୍କୁ ଭକ୍ତ ବନଉଛେ, ଅର୍ଥ ଆଣୁଛେ, ବହୁତ ପ୍ରକାର ଡିଲିଂସ ଆମର ଅଛି। ପ୍ରସାଦ ହେଲା ତ ଆଜି ଉତ୍ସବ ହେଲା 10-20 ପ୍ରକାର। ମୁଁ ଯେତେବେଳେ ପ୍ରଥମେ ସେ ତାଙ୍କ ସଂସ୍ଥାର ସବୁ ବହି ପଢୁଥିଲି, ତାଙ୍କୁ ଫଲୋ କରୁଥିଲି, ମୁଁ ତାଙ୍କୁ ସବୁ ଦେଖେ ତାଙ୍କ ବ୍ରହ୍ମଚାରୀ ଲାଇଫର। ମୁଁ ସେତେବେଳେ ଇଂଲିଶରେ ଆସେ ୱିଜଡମ୍ ଲାଇଟ, ମୁଁ ସେଇଟା ସବୁ ପଢୁଥିଲି। ତାଙ୍କର ସନ୍ନ୍ୟାସୀ ମାନେ, ତାଙ୍କ ସନ୍ନ୍ୟାସୀ ଯାହାକୁ ତାକୁ ଦିଆଯିବନି, ତାଙ୍କ ସନ୍ନ୍ୟାସୀ ମାନଙ୍କର ବହୁତ ଷ୍ଟ୍ରିକ୍ଟ, ତାଙ୍କ ସନ୍ନ୍ୟାସୀ ଯାହାକୁ ତାକୁ ଦିଆଯିବନି। କ'ଣ କ'ଣ ଖାଇବେ ସେମାନେ? ଅର୍ଣ୍ଣ ଅର୍ଣ୍ଣ ଖାଇବେ, ମୁଗ ଡାଲି ଖାଇବେ, ତାଙ୍କ ସବୁ ତାଙ୍କ ମେନୁ ମୁଁ ଦେଖୁଥିଲି। ଅମୃତଭଣ୍ଡା ଗୋଟେ ପଚିଲା ଅମୃତଭଣ୍ଡାର ଖିଆଯିବ, ଭଣ୍ଡା ଛଡ଼ା କୌଣସି ଜିନିଷ ସେମାନେ ଅଲଗା, ଭାରି ଷ୍ଟ୍ରିକ୍ଟ। ହେଲେ ସେମାନେ କ'ଣ କର୍ମ ତ୍ୟାଗ କରିଦେଇ ରହିପାରୁଛନ୍ତି? ଦେଖୁନାହାନ୍ତି ସେ ସ୍କୁଲ ଖୋଲୁଛନ୍ତି, କର୍ମଟା ଛାଡ଼ି ସେ ଏଣେ ସିନା ପାଳନଟା କରୁଛନ୍ତି ଧ୍ୟାନ କରିବା ପାଇଁ। ଇଆଡ଼େ ମନବା ସଂଯମ ହବନି, କର୍ମ ନ କରି ରହିପାରିବେନି। ଦେଖ ସବୁ ସଂସ୍ଥାରେ ସ୍କୁଲ ବାହାରିଲାଣି, ତୁମର ତ ଧ୍ୟାନ କରିବା ଲୋକ, ତୁମର ସ୍କୁଲ ଭୁଲଟା କାହିଁ କରୁଛ? ପ୍ରଭୁ ସେ କୁହନ୍ତି ସେମାନେ କର୍ମ କରିଦେବେ। ମାୟାବାଦୀ ସନ୍ନ୍ୟାସୀ ମାନେ ସବୁକୁ ମାୟା ମାୟା କହିବେ, ଦେଖ ସବୁ ମାୟା କର୍ମ କରୁଥିବେ, ହସ୍ପିଟାଲ କରୁଥିବେ, ସ୍କୁଲ କରୁଥିବେ। କାହିଁକିନା କର୍ମ ନ କଲେ ବ୍ୟକ୍ତି ରହିପାରିବ ନାହିଁ, ତାକୁ ଏନଗେଜମେଣ୍ଟ ଗୋଟେ ଦରକାର। ସେଥିପାଇଁ କୃଷ୍ଣ କନସିୟସନେସ୍ କ'ଣ ହଉଛି? ହାୟର ଏନଗେଜମେଣ୍ଟ। ତୁମେ ଯଦି ଗୃହସ୍ଥ ବି ହଉଛ, ତୁମେ ତୁମ ଯୋଉ କର୍ମଟା କରୁଛ ସେଟାକୁ ଜ୍ଞାନ ସ୍ତର ରହି କର। ଯେ କର୍ମଟା ମୁଁ କରୁଛି କାହା ପାଇଁ? କୃଷ୍ଣଙ୍କ ପାଇଁ। ଧନଟା ଆସିବ, ଯାହା ଆସିବ ସବୁ ଭଗବାନଙ୍କ, ତେଣୁ ଯାହା ଧନ ଆସିବ ତାକୁ ଯଦି ମିସ୍ୟୁଟିଲାଇଜ୍ ନ ହବ। ଏ ଯୋଉ ଜ୍ଞାନୀର ଅସୁବିଧାଟା କ'ଣ ଅଛି? ଜ୍ଞାନୀର କର୍ମଟାକୁ ତ୍ୟାଗ କରିଦେଲେ, ସାଧୁକି ତୁମେ କହିବେ ବସି ପଡ଼ିବି ମୁଁ ଭୋଜନ କରିଦେଲେ, ତୁମର ସେ ଅବସ୍ଥା ଆସିନି। ତୁମେ ଜ୍ଞାନ ସ୍ତରକୁ ଗଲେ, ତୁମେ ସେଥିରେ କର୍ମ କଲେ ତୁମ କର୍ମଟା ଦୃଢ଼ ହବ। କେହି ଭକ୍ତ କଲା, କେହି ବି ଭଜନ କଲାବେଳେ, ଭକ୍ତ ଭକ୍ତି ଏ କ'ଣ ସେବା କଲାବେଳେ ତାର କ'ଣ ଫୁଲି କନସିୟସ୍ ରହୁଛି ଏଇଟା କୃଷ୍ଣଙ୍କ ସେବା ବୋଲି? ତା ମାଳ ଜପ ହେଇନି, ତାର ମାଳ ପଳେଇଲାନି, ମାଳଟା ଜପ ହେଇନି, ମୋର ଏଇଟା ହେଇନି, ମୋ ଲୁଗାପଟା ଧୋଇବାର ଅଛି, କ'ଣ କରିବା? ଏଇଟା ତ ଗୋଟେ ପ୍ରାଥମିକ ସ୍ତର ନା, କର୍ମ ତ୍ୟାଗ କରିପାରିବନି। ସେଥିପାଇଁ ନୂଆ ଡିବୁଟି ବେଳେ ସବୁବେଳେ ପୁରା ଫୁଲି ଏନଗେଜ୍ ରଖାଯାଏ। ବର୍ତ୍ତମାନ ଯୋଉ ଷ୍ଟାଟସ୍, ବର୍ତ୍ତମାନ ଯିଏ ସାଧୁ ହେବା ପାଇଁ ଯାଏ, ତାକୁ 55-60 ବର୍ଷ ପର୍ଯ୍ୟନ୍ତ ଗଦବେଳା ସେ ଯଦି ଖଟିବ, ସେ ସାଧୁ ହେଇପାରିବ ନହେଲେ ରହିପାରିବ? ତାକୁ ଫୁଲି ଏନଗେଜମେଣ୍ଟ ଦରକାର, ତାକୁ ଟାୟାର୍ଡ କରି ଛାଡ଼ିଦେବ, ତାକୁ ଫୁର୍ସତ ଦେବନି, ତାହେଲେ ସେ ସାଧୁ ହେଇପାରିବ। ତାକୁ ଫୁର୍ସତ ଦେଲା ମାନେ ସେ କୋଉଠୁ ମୋବାଇଲ ଦେଖିବ, କୋଉଠୁ କ'ଣ କରିବ, ତାର ନିନ୍ଦିର ଗୁଡାକ ଅଛି। ଆଗରୁ ସବୁ ମଠ ମନ୍ଦିର ଆମର ଯୋଉ ଏନଗେଜମେଣ୍ଟ ଥିଲା, ତୁମେ ସବୁ ଚେତା ପଡ଼ିଯିବ। ଏଇ ଯେମିତି ତୁମେ ଦେଖୁଛ ମୁଁ ଖଟୁଥିଲି, ଏଇଭଳିଆ ଆମେ ଦିନ ରାତି ଖଟୁ, ପ୍ରତିଦିନର ଡ୍ୟୁଟି ଏଇଟା। ତୁମେ ଗୋଟେ ଦିନ ଏମିତି କାମ କଲ, ଆମ ଜୀବନ ସାରା ଡ୍ୟୁଟି ଏଇଟା, ପ୍ରତିଦିନ ଏମିତି ଟ୍ୟୁସନ, ପୁଣି ମନ୍ଦିରକୁ ଆସିବ, ପୁଣି ଫେଷ୍ଟିଭାଲ, ପୁରା ଷୋଳମାଳା ଜପ ସରିଲା 7ଟାରୁ ପୁଣି 5ଟା ପର୍ଯ୍ୟନ୍ତ ଗାଧେଇବୁ, ପ୍ରସାଦ ପାଇବୁ, ସରିଲା ପୁଣି ଯିବୁ କୀର୍ତ୍ତନ ଡେଇଁବୁ, ବାସ ଶୋଇଲୁ। ଏଭଳିଆ ଆମ ଜୀବନଟା ଗୁଡା ସବୁ ଥିଲା। କାରଣ ତୁମେ ଫାଙ୍କାରେ ବସିଗଲେ ତୁମର ଇନ୍ଦ୍ର ଗୁଡା କ'ଣ କରିବେ? ବିଷୟ ଭୋଗର ଇଚ୍ଛାଟା ଆଣିବେ। ଏଥିପାଇଁ ସାଧୁ ଗୁଡାଙ୍କୁ ସବୁ ଏନଗେଜମେଣ୍ଟ ଦରକାର। ଏଠି ସେ କହିଦେଲେ ଜ୍ଞାନୀ, ଜ୍ଞାନୀ ଯଦି କର୍ମତ୍ୟାଗ କରିଦେଲା, କର୍ମତ୍ୟାଗୀ ସନ୍ନ୍ୟାସୀର ଯଦି କୌଣସି କାରଣରେ ଚିତ୍ତର ଦୋଷ ଉପସ୍ଥିତ ହୁଏ, ପୁନରାୟ ବିଷୟ ଭୋଗର ଇଚ୍ଛା ଜନ୍ମେ, ତେବେ ସେ ବାନ୍ତାସୀ ହେଇଯାଏ, ବାନ୍ତାସୀ ହେଇଯିବ। ଆଉ ବାନ୍ତାସୀ ମାନେ କ'ଣ? ଯୋଉ ମୁହଁରେ ଖାଆନ୍ତି ସେ ମୁହଁରେ ମଳତ୍ୟାଗ କରନ୍ତି, ଭୋଜନ କରନ୍ତି ମଳତ୍ୟାଗ କରନ୍ତି। କିଏ? ବାଦୁଡ଼ି ବାନ୍ତାସୀ, ଓଳିକି ରହିଥିବ, ଦେଖିବ ସେ ମୁହଁରେ ମଳତ୍ୟାଗ କରୁଥିବ, ସେ ମୁହଁରେ ବିଷୟକୁ ଥୁକାର କରିକି ଆସିଥିବା, ପୁଣି ବିଷୟକୁ ଯାଇ ଭୋଗିବା, ତାଙ୍କୁ ବାନ୍ତାସୀ କୁହାଯାଏ। ଭଗବାନ ସେଥିପାଇଁ କହୁଛି ନାଇଁ ବରଂ କର୍ମ ଯୋଗ ଭଲ, କୃଷ୍ଣ ଚେତନା ପାଇଁ କର୍ମ କର, କର୍ମଟାକୁ ଛାଡ଼ନି। ଆଉ କେଉଁ ସ୍ତରରେ କର୍ମ କରିବେ? ଜଣଙ୍କ ମୁଁ ତ ଭକ୍ତ ହେଇଛି, କ'ଣ ଏଇଟା ଖଟୁଥିବି ନା? ଏଇଟା ଜ୍ଞାନ ସ୍ତରରେ ତୁମେ କର୍ମ କର। ଗୋପୀମାନେ କ'ଣ କର୍ମ ତ୍ୟାଗ କରୁଛନ୍ତି? ଗୋପୀମାନେ ତ ଖାଇବା ଶୋଇବା ତାଙ୍କର ନାହିଁ, ସବୁବେଳେ ମାଳା, କେତେ ପ୍ରକାର ମାଳା କର, କେତେ ପ୍ରକାର ଭୋଜନ କର, କେତେ ପ୍ରକାର ରୋଷେଇ କର, କୁଞ୍ଜ ସଜା, ତାଙ୍କର କୋଉଠି ସମୟ ଅଛି? କେଉଁ ସମୟ ଅଛି ତୁମେ ଧ୍ୟାନ କରିବ? ବସି ଆମର ସେଇଟା କୃଷ୍ଣ ଚେତନା, ଆମର ସେଇଟା ଶ୍ରବଣ କୀର୍ତ୍ତନ ସହିତ ସବୁବେଳେ ଏନଗେଜମେଣ୍ଟ। ଯଦି ତୁମେ ରହିପାରିଲ ତାହେଲେ ଧୀରେ ଧୀରେ, ଆଉ ଏମିତି ତୁମେ 2 ଘଣ୍ଟା କରିଦେବି ଆଉ ବସିବି ଯେମିତି ଆଜିକାଲି ସବୁ କରୁଛନ୍ତି, ସେ ହବନି ବାପା, ହବନି। ତୁମେ ଯୋଉଦିନ ହେଲେ ଭିତରେ ଷ୍ଟ୍ରଗଲିଂ କରିବ, କାରଣ ଇନ୍ଦ୍ର ଗୁଡ଼ା ଏଇଟା ସବୁ ପ୍ରାକ୍ଟିକାଲ ସାଇନ୍ସ ଗୁଡ଼ାକ। ଆଉ ସେ କାହାର କେମିତି ଗୋଟେ କୋଉ ଜୀବର ପୂର୍ବ ଶୁକ୍ର ଥିବ ସେ ତାର ଟିକେ ରହିଯିବ, ନଟ ତୁମେ ଟିକେ ରହିପାରିବନି, କେବେ ବି ରହିପାରିବନି। ଏନଗେଜମେଣ୍ଟ ଫୁଲ୍ଲି ଦରକାର। ଯୁବକ ବୟସଟା ତୁମେ ଖଟିଥିଲେ ଶୁଣିବା, ଗୋଟେ ଲୋକ କେତେ ଘଣ୍ଟା ଖଟୁଛି? ଗୋଟେ ଲୋକ ଯେ ଅଫିସରେ କାମ କରୁଛି ତାର 12 ଘଣ୍ଟାର କମ୍ ଡ୍ୟୁଟି ଅଛି? 8 ଘଣ୍ଟାରୁ 12 ଘଣ୍ଟା, 8 ଘଣ୍ଟାରୁ 12 ଘଣ୍ଟା ସେମାନେ କାମ କରୁଛନ୍ତି। ଲେବର ପା ହେଇଗଲାଣି 4 ଘଣ୍ଟା 5 ଘଣ୍ଟା, ଲେବରେସ୍ ୱାର୍କ 6 ଘଣ୍ଟା ହେଇଗଲାଣି, 5 ଘଣ୍ଟା ହେଇଗଲାଣି। ଆଉ ଯୁବକ ବେଳେ ଆମେ ଭୋଜନ କରିବ, ତୁମେ ସବୁ କରିବ, ଖାଇବାଟା କମାଅ, ଖାଇବାଟା କମିଲେ ଦେଖିବା ତାହେଲେ ତୁମେ କହିବ ମୋର କିଛି କରିବାର ନାହିଁ, ଠିକ ଅଛି, ମୁଁ ବେଶୀ ସେବା କରିପାରିବିନି, କରିବାର ନାହିଁ ତ ଠିକ ଅଛି, ଅମୃତଭଣ୍ଡା ଟିକେ ଦିଆଯିବ, ଖା ପାଣି ଟିକେ ପି, ବସ ଜପ କର ଦେଖିବା। ଆଉ ଭୋଜନଟା ପକେଇ ଦେବ, ଭୋଜନଟା ପକେଇ କହିବ ମୁଁ କର୍ମ କରିବିନି, କର୍ମ କରିବି ତୁମ ଇନ୍ଦ୍ର ଗୁଡ଼ା ସବୁ ଚଞ୍ଚଳ କରିବେ, ମନ ବିକ୍ଷିପ୍ତ କରିବ, ହବନି। ଆମର ଏଇଟା ହଉଛି ଧୀରେ ଧୀରେ, ସେଥିପାଇଁ ଶ୍ରବଣ କୀର୍ତ୍ତନଟା କାହିଁ କରାଯାଉଛି ତୁମେ ବୁଝ, ଏଇଟା ହଉଛି ଭଗବାନଙ୍କର ସେବା। ଏ ଆମର ଗୋପୀନାଥ ମହାରାଜ ଯେତେବେଳେ ପ୍ରବଚନ ଦଉଥିଲେ ଆମ ଛୁଆ, ଆମ ନୂଆ ବକ୍ତବେଳେ ସବୁ ଶିଖଉଥିଲେ, ଯିଏ ଏତେ ବାସନ ମାଜିବ ତା ହୃଦୟ ସେତେ ସଫା ହବ, ଯିଏ ଏତେ ଭଗବାନଙ୍କର ଝାଡୁ ମାରିବ, ସେତେବେଳେ ସବୁ ଗୁରୁଦେବ ସବୁ ଟ୍ରେନିଂ ଦଉଥିଲେ ସେମିତି। ଏଇ ଶୁଣିବ, ଏବେ ନୂଆ ଛୁଆଟା ହେଲେ ତାକୁ ପଚାରିଲେ ଝାଡୁ ମାରା, ସିଏ ଶିଖ ଝାଡୁ ବି ଶିଖିନି, ସେ ବାସନ ମଜାରେ ଶିଖିନାହାନ୍ତି। ସେତେବେଳେ ସବୁ ଏନଗେଜମେଣ୍ଟ ଦିଆହଉଥିଲା ନା, ଠାକୁର ବାସନ ମଜା ହବ, ତାପରେ ସେ ବେକଅପକୁ ଯିବ, ତାପରେ ସଂକୀର୍ତ୍ତନ ଯିବ, କାହିଁକି ୟା ଦ୍ଵାରା ସେ କଣ କରିବ, ତାର ଗୋଟେ ଜ୍ଞାନ ବି ଆସିବ, ଭଗବାନଙ୍କ ସେବା ବି କଲା, ସୁପ୍ରତି ପାଇଲା, ଇନ୍ଦ୍ର ଗୁଡାକ ବି ସବୁ ରହିଲା, ମାନେ ଏନଗେଜମେଣ୍ଟ ରହିଲା। ଆଉ କର୍ମଟା ଛାଡ଼ ଦେଇକି ତୁମେ ଏଠି ଖାଲି ବସିଛ କେମିତି? କର୍ମଟା ଛାଡ଼ ଦେଇକି ତୁମେ ଦୁଇ ଦିନ ଗୋଟେ ପାଠ ପଢୁଥିଲ 10 ଘଣ୍ଟା, ଚାକିରି କରୁଥିଲ 8 ଘଣ୍ଟା, କର୍ମଟା ଛାଡ଼ିଲ, 10 ଘଣ୍ଟାର କର୍ମ 8 ଘଣ୍ଟାର କର୍ମ ଛାଡ଼ିଲ, ବର୍ତ୍ତମାନ କେତେ ଘଣ୍ଟାର କର୍ମ କରିବା ଦରକାର? ସେତିକି କର୍ମଟା ମିନିମମ୍ କର, ସେଠି ନ କରିବ ତୁମକୁ ମୁଁ 2 ଘଣ୍ଟା କରିଦେବି, ତାପରେ ବସିବି, ବସିଲା ମାନେ ମୁଣ୍ଡ ଘୁରିବ, ଏଟା ଘୁରିଛ। ଆଉ ବାପା ସେଟା ହେଇପାରିବ, ଇନ୍ଦ୍ରିୟ ମାନେ ଇନ୍ଦ୍ରିୟ, ସାଧୁର ଇନ୍ଦ୍ରିୟ ଆଉ କର୍ମୀର ଇନ୍ଦ୍ରିୟ, ଜ୍ଞାନୀର ଇନ୍ଦ୍ରିୟ, ଇନ୍ଦ୍ରିୟର ତ ତା ଟେଣ୍ଡେନ୍ସି ଅଛି ନା, ଆମେ ଯେ ଖାଲି କେବଳ ତୁଳସୀ ମାଳି ପକେଇଦେବି ବାବାଜୀ ହେଇଗଲେ ଯେ ଆମକୁ ଇନ୍ଦ୍ରିୟଟା ଛାଡ଼ିଦେବ, ତା ତ ନୁହେଁ, ତା ପ୍ରିନ୍ସିପଲଟା ତାର ରହିଛି, ତା ଧର୍ମ ହେଲା ତାକୁ ତୁମେ ଏନଗେଜମେଣ୍ଟ ନ ଦେଇପାରିଲେ ସେ ତୁମକୁ ପାଗଳ କରିବ, ସେ କର୍ମୀ ହଉ କି ଜ୍ଞାନୀ ହଉ କି ଯିଏ ହଉ। ଆମେ କଣ କରୁଛେ ନା, ଇନ୍ଦ୍ରିୟ ଗୁଡାକ ଯେହେତୁ ଇନ୍ଦ୍ରିୟାଣୀ ପ୍ରମାଥିନୀ ହରନ୍ତି ପ୍ରସଭମ ମନ, ଆମେ କେତେ ଆଶ୍ରୟ ନେଇକି ଭଗବାନଙ୍କ ଆଶ୍ରୟ ମତ୍ପର ହଉଛେ, ଭଗବାନଙ୍କ ଆଶ୍ରୟ ବି ନଉଛେ, ଯେତେ ସାଧନ ଭୋଜନ କଲେ ବି କଣ କରିବେ, ପୁଣି ଇନ୍ଦ୍ରିୟ ଟିକେ ଫୁର୍ସତ ପାର ଟାଣି ନେଇ ପଳେଇବେ ନା, ଗୋଟେ କଣ ଖରାପ ଚିନ୍ତାରେ ପୁରେଇ ଦେବେ, ଖରାପ ବିଷୟ ବାସନା ଚାଲି ଆସିବ, କାହାର ତୁମେ ସେ ଲାଇନକି ନଗଲେ ବି ରାଗଦ୍ୱେଷ ଚାଲି ଆସିବ, କାହାକୁ ନିନ୍ଦା ପ୍ରଶଂସା କରିବ, ସେ ବି ଗୋଟେ ହଇରାଣ ହେଇଗଲ, କାହା ପ୍ରତି ଆସକ୍ତି ଚାଲି ଆସିବ, କାହା ପ୍ରତି ଦୋଷ ଚାଲି ଆସିବ, ଏଣେ ଆଶ୍ରୟ ନଉଛେ ଭଗବାନଙ୍କର, ଏଣେ କର୍ମ କରୁଛେ କୃଷ୍ଣଙ୍କ ପାଇଁ, ଏଣେ ଶ୍ରବଣ କୀର୍ତ୍ତନ କରୁଛେ, ଏତିକି ଭରସା ଏତିକି ପରେ ଆମେ ଜୀବନଟା କଟୁଛେ, କେତେବେଳେ କୃଷ୍ଣ କୃପା କରିବେ ଏସବୁ ଚିନ୍ମୟ ହବ। ଆଉ କର୍ମ ତ୍ୟାଗ କରିବାର ଏ ଦୋଷଟା ରହିଲା, ସେଥିପାଇଁ ଭଗବାନଙ୍କର କର୍ମଯୋଗ ହଉଛି ଶ୍ରେଷ୍ଠ, ଏ ସେଥିପାଇଁ ଏଠି ଲେଖିଦେଲେ ଜ୍ଞାନୀର କର୍ମତ୍ୟାଗ, କର୍ମତ୍ୟାଗୀ ସନ୍ନ୍ୟାସୀର, ଜ୍ଞାନୀର ଜ୍ଞାନୀମାନେ ଏଠି କର୍ମତ୍ୟାଗୀ ସନ୍ନ୍ୟାସୀ, କର୍ମତ୍ୟାଗୀ ସନ୍ନ୍ୟାସୀର ଯଦି କୌଣସି କୌଣସି କାରଣରେ ଚିତ୍ତର ଦୋଷ ଉପସ୍ଥିତ ହୁଏ, ପୁନରାୟ ବିଷୟ ଭୋଗର ଇଚ୍ଛା ଜନ୍ମେ, ତେଣୁ ତାହାକୁ ବାନ୍ତାସୀ କୁହାଯାଏ। ଯେଭଳି ଶ୍ରୀମଦ ଭାଗବତମରେ କୁହାଯାଇଛି, ଜ ପ୍ରବଜ୍ୟାତ ଗୃହାତ୍ ପୂର୍ବମ ତ୍ରିବର୍ଗା ବପନାତ୍ ପୁନଃ ଯଦି ସେ ବୋଧେ ତାନ ଭିକ୍ଷୁ ସବୈ ବାନ୍ତା ବାନ୍ତାସୀ ଅପତ୍ରପ। ସନ୍ନ୍ୟାସାଶ୍ରମରେ ସପ୍ତମ ସ୍କନ୍ଦ କହିଲେ ଯେ ଘର ତ୍ୟାଗ କରିକି ପ୍ରବଜ୍ୟା କରିକି ପୁଣି ଆଉଥରେ ଘରକୁ ଆସିକି ବିଷୟ ଭୋଗ କରୁଛି, ସେ ହେଲା ବାନ୍ତାସୀ। ଜ୍ଞାନୀରେ ଦୋଷଟା ଆସିପାରେ, ଜ୍ଞାନ ବା କର୍ମକୁ ତ୍ୟାଗ କରିଦେଇକି ଚାଲୁଛି ତାର ଦୋଷ ଆସିପାରେ। ଯଦି କୌଣସି ବ୍ୟକ୍ତି ତ୍ରିବର୍ଗ ସାଧନ ଗୃହସ୍ଥାଶ୍ରମ ପରିତ୍ୟାଗ କରି ପୁନର୍ବାର ଗୃହ ଧର୍ମ ଆଦି ସେବା କରେ ତେବେ ସେ ବାନ୍ତାସୀ। ତେଣୁ ଏଥିପାଇଁ ଭଗବାନ କଣ କହିଲେ, ପୂର୍ବଜଡ ଲେଖିଲେ କର୍ମ ତ୍ୟାଗ ଅପେକ୍ଷା କୃଷ୍ଣ ଚେତନାରେ କର୍ମ କରିବାଟା ଶ୍ରେଷ୍ଠ। ଆମେ କୃଷ୍ଣ ଚେତନା କର୍ମ କରିବା, ତେଣୁ ଜଣେ ଜଣେ ଯେମିତି ଜଣେ ସାଧୁ ହେଇଯାଉଛି, ସାଧୁର କାମଟା କଣ, ସେ କୃଷ୍ଣ ଚେତନାର ଗୋଟେ କର୍ମ କରୁଛି। ତାର ଯେଉଁ ରୋଷେଇବାସ, ଭଗବାନଙ୍କ ସେବା, ବୁକ୍ ଡିସ୍ଟ୍ରିବ୍ୟୁସନ୍, ପ୍ରିଚିଂ, ଏ କୃଷ୍ଣ ଚେତନାରେ ଏଇଟା କରିବ। ଆଉ ଯିଏ ଗୃହରେ ରହିଲା ସିଏ ବି କୃଷ୍ଣ ଚେତନାରେ କର୍ମ କରିବ, ନହେଲେ ସେ କର୍ମବନ୍ଧନ ପଡ଼ିଯିବ। ଏଇଟା କୃଷ୍ଣଙ୍କ ପାଇଁ, ପିଲା ଛୁଆ ସବୁ କୃଷ୍ଣଙ୍କର, ଘର ସଂସାର କୃଷ୍ଣଙ୍କର, ଧନ ଯୋଉଟା ଅଛି ତାକୁ ମିସ୍ ୟୁଟିଲାଇଜ୍ କରିବେ, ଏଇଟା ସବୁ କୃଷ୍ଣଙ୍କର। ତୁମେ ଜ୍ଞାନ ସ୍ତରରେ ଇମ୍ପୋର୍ଟାଣ୍ଟ ହେଲା ଏଇ ଡିସ୍କସନ୍ରେ, ଏଇ ଯେଉଁ ଦୁଇଟା ଶ୍ଳୋକରେ, ତୁମେ ଜ୍ଞାନ ସ୍ତରରେ ରହିବ, କର୍ମ କରିବ। ସେ ଜ୍ଞାନ ଇନଫର୍ମେସନ୍ ଗୁଡ଼ାକ ଯେଉଁ ନଲେଜ୍ ଯେଉଁଟା ଦିଆହେଉଛି ଗୀତା ଭାଗବତ ଏଇଥିପାଇଁ ଆମେ ନେଉଛେ, ଅଧରେ ଚାରିଟା ଜୀବନ ଚାଲି ଆସିବ। ଯେ ଶ୍ରବଣ କୀର୍ତ୍ତନ ଗୁଡ଼ା କରା, ଶ୍ରବଣ କୀର୍ତ୍ତନ କଲେ କ'ଣ ହବ, ଜ୍ଞାନ ଆସିବ। ଜ୍ଞାନ ସ୍ତର ରହି ତୁମେ କ'ଣ କରିବ, କର୍ମ କରିବ। ତୁମର ବରଂ କ'ଣ ହବ, ଜ୍ଞାନ ଦୃଢ଼ ହବ। ଜ୍ଞାନ ସ୍ତର ରହି କର୍ମଟା କଲେ ଜ୍ଞାନଟା ଦୃଢ଼ ହେଇଯିବ। ଏଇଟା ସମ୍ପାଦଙ୍କର, ଚକ୍ରପାଦଙ୍କର ମତ। ଆଚ୍ଛା, ତୃତୀୟ ଶ୍ଲୋକ ଏଇ ବର୍ତ୍ତମାନ ଏଠି କହିଲେ, କିଏ ସନ୍ନ୍ୟାସୀ, ପ୍ରକୃତ ସନ୍ନ୍ୟାସ କିଏ? ଅର୍ଜୁନ ଜ୍ଞାନ କଥା ଶୁଣିଲେ ତାଙ୍କ ମନ ବିଚଳିତ ହେଇଗଲା, ଜ୍ଞାନ ଯୁଗରେ କର୍ମ କରିବାକୁ ପଡ଼ିବନି, ଆଉ ଭଲ ହେଲା ଆଉ, ଯୁଦ୍ଧ ଯୁଦ୍ଧରୁ ଖଲାସ ପାଇବି ଆଉ, ଖସିକି ପଳେଇବି ଆଉ। ପୁଣି ଭଗବାନ କହିଲେ, ନା କର୍ମଯୋଗ କର, ଉଦ୍ଦିଷ୍ଟ ତିଷ୍ଟ ଭାରତ, ପୁଣି କର୍ମ କଥା କହିଲେଣି। ସେଥିପାଇଁ ସେ ପଚାରିଦେଲେ, ଭଗବାନ କହିଲେ, ନାଇଁ ସନ୍ନ୍ୟାସୀ ଅର୍ଥ କ'ଣ ଶୁଣ, କୃଷ୍ଣଙ୍କ ପାଇଁ କର୍ମ କରିବା ହେଉଛି ସନ୍ନ୍ୟାସ। ଘ୍ୟସ ନିତ୍ୟ ସନ୍ନ୍ୟାସୀ ୟନ ଦୃଷ୍ଟି ନ କାଂକ୍ଷତି ନିର୍ଦ୍ୱନ୍ଦ ହି ମହାବାହୁ ସୁଖମ ବନ୍ଧାତ୍ ପ୍ରମୁଚ୍ୟତେ। ଯେ ତାର କର୍ମଫଳକୁ ଘୃଣା କରେ ନାହିଁ, କିମ୍ବା ଭୋଗ କରିଥିବା ଭୋଗ କରିବାର କାମନା ରଖେ ନାହିଁ କର୍ମଫଳକୁ, ଜ୍ଞସହ ନିତ୍ୟ ସନ୍ନ୍ୟାସୀ ୟନ ଦୃଷ୍ଟି ନ କାଂକ୍ଷତି, ତାକୁ ସନ୍ନ୍ୟାସୀ ବୋଲି ଜାଣିବ ଯାହାର ଦ୍ୱେଷ ନାହିଁ। ନ କାଂକ୍ଷତି, ଏଠି ସେ କଥା ସେ କହୁଛନ୍ତି, ଯେ ତାର କର୍ମଫଳକୁ ଘୃଣା କରେ ନାହିଁ, ମୋର ଏମିତି କର୍ମ ମୋର ଏମିତି କରୁଛି, ତାର ଫଳ ଯାହା ଆସିଲା, କିମ୍ବା ଭୋଗ କରିବାର କାମନା ବି ନାହିଁ। କର୍ମ କଲା ପରେ ଯେଉଁ ଫଳଟା ଆସୁଛି ତାକୁ ଘୃଣା କରିବନି, କିମ୍ବା ଆସକ୍ତି ବି ହବନି। ସେ ସର୍ବଦା ଜଣେ ସନ୍ନ୍ୟାସୀ ବୋଲି ବୁଝିବାକୁ ପଡ଼ିବ। ହେ ମହାବାହୁ, ହେ ଅର୍ଜୁନ, ସମସ୍ତ ପ୍ରକାର ଦ୍ୱନ୍ଦ୍ୱ ମୁହଁରୁ ମୁକ୍ତ ଏ ପ୍ରକାର ବ୍ୟକ୍ତି ସହଜରେ ଭୌତିକ ବନ୍ଧନରୁ ମୁକ୍ତ ହୋଇଯାଏ, ବରଂ ସେ ସମ୍ପୂର୍ଣ୍ଣ ରୂପେ ମୁକ୍ତ ଅଟେ। ସନ୍ନ୍ୟାସୀ ହେଇଗଲା, ସେ ସମ୍ପୂର୍ଣ୍ଣ ମୁକ୍ତ ପୁରୁଷ, କର୍ମଟା କରୁଥିବ ତାର ସେ କର୍ମ ପ୍ରତି ଆସକ୍ତି ନଥିବ, କିମ୍ବା ଦ୍ୱେଷ ନଥିବ। ତୁମାର ସଂସାରେ କରିବ ସେବନ ନହିବ ଫଲେର ଭାଗି, ତବ ସୁଖ ଯାହା କରିବ ଯତ୍ନ ହୁଏ ପଦେ ଅନୁରାଗ। ଏସବୁ ଗୀତାର ଇଏ ଭକ୍ତିନ ଠାକୁର ଲେଖିଲେ ନା, ଗୀତା ଭାଗ ଯାହାକୁ ମନ୍ଥନ କରି ତୁ ଯୋଉଟା ପାଇବ ସେସବୁ ଲେଖିଦେଇଛ, ଯାହା ଖୋଜି ଖୋଜି ପାଇବ ସିଦ୍ଧାନ୍ତ ଗୁଡା ସବୁ ଭକ୍ତିନ ଠାକୁର ତମ ଭଜନ ଲେଖିଥିଲେ। ଏଇ ଶ୍ଲୋକଟା ସେଠି ଲାଗିବ। କଣ ଆରମ୍ଭ କହିଲି, ତୁମାରେ ସଂସାରେ କରିବ ସେବନ ନହିବ ଫଲେର ଭାଗି। ମୁଁ ଏଇଟା ତ ଆପଣଙ୍କ ସଂସାର ସ୍ତ୍ରୀ ଛୁଆ ପିଲା ଆପଣଙ୍କର, ମୁଁ ମୋର କର୍ମ କରୁଛି, ମୁଁ ଫଳର ଭାଗି ହେବିନି। କିଏ ସୁଖ ହେଲା, କିଏ ଦୁଃଖ ହେଲା, ପୁଅ ଚାକିରି ପାଇଲା କି ନାହିଁ, ଝିଅ ଚାକିରି ପାଇଲା କି ନାହିଁ, ଝିଅ ଭାଇ ପାଇଲା କି ନାହିଁ, ଏଗୁଡ଼ାକ ମତେ ମୋ ମୁଣ୍ଡରେ ପୁରାନ୍ତି, ମୋର କର୍ମ କରୁଛି। ଆଉ ତବ ସୁଖ ଯାହା କରିବ ଯତ୍ନ, ଯତ୍ନ କ'ଣ କରିବି, ଆପଣଙ୍କର ସୁଖ ଯେମିତି ହବ, କର୍ମଟା କରୁଛି କିନ୍ତୁ ଯତ୍ନ ବି ରହିବ, ଖାଲି କର୍ମଟା କରିଦେବି ନିଷ୍କାମ କରିକି ହେଇକି ରହିବି ନା, ସେଟା ବି ନୁହେଁ। ତବ ସୁଖ ଯାହା କରିବ ଯତ୍ନ ହଏ ପଦେ ଅନୁରାଗୀ, ଆପଣଙ୍କ ଚରଣ କମଳରେ ଅନୁରାଗ କରିକି ଆପଣଙ୍କ ସୁଖ ପାଇଁ ମୁଁ ଚେଷ୍ଟା କରିବି। ଏ ଶ୍ଲୋକରେ ସନ୍ନ୍ୟାସ, ଏ ସନ୍ନ୍ୟାସ ସ୍ଥିତି ଆଉ, ସେ ଗୃହସ୍ଥ ହେଇଥିଲେ ବି ସନ୍ନ୍ୟାସ, କୃଷ୍ଣ ସୁଖ କଥା ଚିନ୍ତା କରିବା ଏଇଟା ହଉଛି ସନ୍ନ୍ୟାସ। ଆଉ କଣ, ତୁ ଘରେ ରୁହ କି ମଠରେ ରୁହ, ଭାବାର୍ଥ ଯେ ସମ୍ପୂର୍ଣ୍ଣ ରୂପେ କୃଷ୍ଣ ଚେତନାରେ ଅଛି ସେ ବରାବର ଜଣେ ସନ୍ନ୍ୟାସୀ ଅଟେ। ସିଧା ଡେଫିନେସନ ପ୍ରପାଦ ଦେଲେ, ଏସବୁ ଗୀତାର ଡେଫିନେସନ, ସନ୍ନ୍ୟାସୀ ଆମେ ଖାଲି ଦଣ୍ଡ ଧରିବା, ଗୋଟେ ସନ୍ନ୍ୟାସୀ ନେଇଯିବା ଏଇଟା ପ୍ରଚାର ପାଇଁ ଠିକ ଅଛି, ପ୍ରଚାର ପାଇଁ ବା ଗୋଟେ ବର୍ଣ୍ଣାଶ୍ରମ ଧର୍ମର ଶିକ୍ଷା ପାଇଁ ନଉଛୁ। ସନ୍ନ୍ୟାସୀ କିଏ, ଯେ କୃଷ୍ଣ ଚେତନାରେ ବରାବର ରହିଛି, କାରଣ ସେ ତାର କର୍ମଫଳକୁ ଘୃଣା କରେ ନା, କିମ୍ବା ଉପଭୋଗ କରିବାର କାମନା ରଖେ ନାହିଁ। ଏ ପ୍ରକାର ଏକ ସନ୍ନ୍ୟାସୀ ଯିଏକି ଭଗବାନଙ୍କର ସେବାରେ ଆତ୍ମସମର୍ପଣ କରିଛି, ସେ ପୂର୍ଣ୍ଣ ଜ୍ଞାନ ଲାଭ କରିଛି ବୋଲି ବୁଝିବାକୁ ପଡିବ। ସିଏ ପ୍ରବଚନ ଦେବାଟାକୁ ତୁମେ ବଡ଼ ବୋଲି ଭାବନି, ସେ ପ୍ରବଚନ ଦେଇ ଶିଖିଛି କି ନ ଶିଖିଛି, କ'ଣ କରିଛି କ'ଣ ନାହିଁ, ପାଞ୍ଚ ଲୋକ ବୁଝେଇ ପାରୁଛି କି ନାହିଁ, ସେ ଏଇଟାକୁ ଜାଣିଛି। କୃଷ୍ଣ ଯତ୍ନ ରହୁଛି, ସେ ତା କର୍ମଫଳକୁ ଘୃଣା କରୁନାହିଁ, କିମ୍ବା ଆସକ୍ତି ବି ହେଉନି, ଯାହା କୃଷ୍ଣ ପାଇଁ କରିବା କଥା ତା କୃଷ୍ଣ ସୁଖ ପାଇଁ କରୁଛି, ଏଠି ସେ କଥା କହିଲେ। କାରଣ ସେ ତାର ସ୍ୱରୂପ ସ୍ଥିତିକୁ ବୁଝିପାରିଛି, କୃଷ୍ଣ କୃଷ୍ଣଙ୍କ ସହ ତାଙ୍କର କି ସମ୍ବନ୍ଧ ତା ସେ ଜାଣିପାରିଛି। କୃଷ୍ଣଙ୍କ ସହିତ ଯେଉଁ ସମ୍ବନ୍ଧଟାକୁ ଦୂରଉଛି କି ଆମର? ଆମେ ଆତ୍ମା, ଆମେ ବୁଝିପାରିଲେଣି, ଆମେ ଭକ୍ତ, ଆମର କାମ ହେଉଛି ଭଗବାନଙ୍କୁ ଚିନ୍ତା କରିବା, ସେବା କରିବା, ପ୍ରଭୁଙ୍କ ସୁଖ ଦେଖିବା, ଆମ ଭଗବାନଙ୍କ ସହିତ ସମ୍ବନ୍ଧକୁ କିଏ ଦୂରଉଛି ଆମକୁ? ଏ ରାଗଦ୍ୱେଷ ନା ଆସକ୍ତିଟା ନା, କାପରେ ଆସକ୍ତି ରହିଲା, କାପରେ ଦୋଷ ରହିଲା, ଏଗୁଡ଼ାକ ଯେଉଁ ହାଇଟ୍ରେଟ ନେଚର, ଆଟାଚମେଣ୍ଟ ନେଚର, ଏଗୁଡ଼ାକ ଆମକୁ କ୍ରିଏଟ୍ ପ୍ରୋବ୍ଲେମ୍ କ୍ରିଏଟ୍ କରୁଛି। ଏଇଠି ସେ କଥା ସେ କହିଲେ, ସେ ଏହା ଭଲ କଣ ଜାଣେ ଯେ କୃଷ୍ଣ ହେଉଛନ୍ତି ପୂର୍ଣ୍ଣ ଏବଂ ସେ କୃଷ୍ଣଙ୍କର ଅଂଶ ବିଶେଷ ଅଟେ। ଏ ପ୍ରକାର ଜ୍ଞାନ ହିଁ ଶୁଦ୍ଧ ଜ୍ଞାନ ଅଟେ, କାରଣ ସେ ଗୁଣାତ୍ମକ ଭାବେ ଓ ପରିଣାତ୍ମକ ଭାବେ ଠିକ୍। କୃଷ୍ଣଙ୍କ ସହ ମିଶି ଏକ ହେବା ଯେଉଁ ଧାରଣା ତାହା ଭୁଲ ଅଟେ, କାରଣ ଅଂଶ କେବେ ହେଲେ ପୂର୍ଣ୍ଣ ସହ ସମାନ ହୋଇପାରିବ ନାହିଁ। ଜୀବ ଭଗବାନଙ୍କ ସହ ଗୁଣାତ୍ମକ ଭାବେ ସମାନ, କିନ୍ତୁ ପରିଣାତ୍ମକ ଭାବେ ଭିନ୍ନ। ଏହା ହେଉଛି ଶୁଦ୍ଧ ଜ୍ଞାନ। ଯେ ଏହି ଦିବ୍ୟ ଜ୍ଞାନ ଲାଭ କରେ, ସେ ପୂର୍ଣ୍ଣ ଜ୍ଞାନ ଲାଭ କରେ। ଯେ ନିଜ ମଧ୍ୟରେ ପୂର୍ଣ୍ଣତା ଉପଲବ୍ଧି କରେ, ଆଉ କିଛି ପାଇବାର ଆଶା କରେ ନାହିଁ, କିମ୍ବା କୌଣସି ବସ୍ତୁର ଅଭାବ ନିମିତ୍ତ ଦୁଃଖ ପ୍ରକାଶ କରେ ନାହିଁ, ତାର ମନରେ ଦ୍ୱନ୍ଦ୍ୱ ଭାବ ନଥାଏ, କାରଣ ସେ ଯାହା କିଛି କରେ ସବୁ ଭଗବାନ ଶ୍ରୀକୃଷ୍ଣଙ୍କ ନିମିତ୍ତ କରେ। ଏହିପରି ଭାବରେ ଦ୍ୱନ୍ଦ୍ୱ ଭାବରୁ ମୁକ୍ତ ହୋଇ ସେ ଭୌତିକ ଜଗତରେ ଥିଲେ ସୁଦ୍ଧା ସେ ମୁକ୍ତ, ନିତ୍ୟ ସନ୍ନ୍ୟାସୀ। ଆଉ ସେ କଥା କହିଲେ, ଜ୍ଞେୟସ ନିତ୍ୟ ସନ୍ନ୍ୟାସୀ ୟୋନ ଦୃଷ୍ଟି ନୋ କାଂକ୍ଷତି। ସେ କର୍ମ କରୁଥିବ, କର୍ମ ପ୍ରତି ଆସକ୍ତି ନଥିବ, କର୍ମଫଳ ପ୍ରତି ଦ୍ୱେଷ କରୁନଥିବ, ମୋତେ ମୁଁ ଏତେ କଷ୍ଟ କଲି କାହିଁକି ମୋତେ ଏତିକି ପଇସା ମିଳିଲା, ବା କର୍ମ କଲା ପରେ ଭଲ ଫଳ ମିଳିଗଲା ପରେ ପୁଣି ଏତେ ମୋତେ ପଇସା ମିଳିଗଲା, ଏତେ ସକ୍ସେସ ମିଳିଗଲା, ପୁଣି ତା ପ୍ରତି ଆସକ୍ତି ହେଇଗଲେ। ସେ କଥା କହୁଛନ୍ତି, ନିର୍ଦ୍ୱନ୍ଦ୍ୱ ହି ମହାଭାବ, ସେ ଦ୍ୱନ୍ଦ୍ୱାତ୍ମକ ସ୍ଥିର ରୁହେ ନା, ସୁଖମ ବନ୍ଧା ପ୍ରମୁଚ୍ୟତେ, ସେ ସୁଖ ପ୍ରାପ୍ତ ହୁଏ ଏଇ କର୍ମ ବନ୍ଧନରୁ ଯା। ଆଚ୍ଛା, ଭକ୍ତିମୟ ଠାକୁର କଣ ଲେଖିଲେ ଆପରେ, ଯେ କର୍ମଫଳ ପ୍ରତି ଆକାଂକ୍ଷା ବା ଦୋଷ କରେ ନାହିଁ ସେ ନିତ୍ୟ ସନ୍ନ୍ୟାସୀ, ସେ ନିର୍ଦ୍ୱନ୍ଦ ପୁରୁଷ ପରମ ସୁଖ କର୍ମବନ୍ଧନ ହୋଇଥିବ, କର୍ମବନ୍ଧନରୁ ମୁକ୍ତି ଲାଭ କରେ। କର୍ମଫଳ ପ୍ରତି ସେ ଆକାଂକ୍ଷା କରେ ନା ବା ଦ୍ୱେଷ କରେ ନା, ସେ ହେଲେ ନିତ୍ୟ ସନ୍ନ୍ୟାସୀ। କୁତ ବିଶିଷ୍ୟତେ ତତ୍ରାହ, ପୂର୍ବ ଶ୍ଳୋକରେ କଣ କହିଲେ, କର୍ମ ସନ୍ନ୍ୟାସ କର୍ମଯୋଗ ବିଶିଷ୍ୟତେ। ଅର୍ଜୁନ, କର୍ମ ତ୍ୟାଗ ଅପେକ୍ଷା କର୍ମଯୋଗଟା ହଉଛି ଶ୍ରେଷ୍ଠ। କାହିଁକି ଶ୍ରେଷ୍ଠ, କୁତ ବିଶିଷ୍ୟତେ ବୋଲି କହୁଛନ୍ତି, କୋଉ କାରଣରେ ଏଟା ଶ୍ରେଷ୍ଠ? ତତ୍ରାହ, ତାପରେ କହିଲେ ଏ ଶ୍ଳୋକ, ଜ୍ଞେୟ ସହ ନିତ୍ୟ ସନ୍ନ୍ୟାସୀ ସହ ଶୁଦ୍ଧ ଚିତ୍ତ କର୍ମଯୋଗୀ ନିତ୍ୟ ସନ୍ନ୍ୟାସୀ ସର୍ବଦା ଜ୍ଞାନ ଯୋଗ ନିଷ୍ଠ ଜ୍ଞେୟ। କର୍ମଯୋଗର ଲୋକଟା ସେ ଶୁଦ୍ଧ ସନ୍ନ୍ୟାସୀ କେମିତି, ସେ ତ ଦିନମାନ ଯିଏ ଦେଖିବ ସେ ଦିନମାନ ଖଟୁଛି, ସେ ତ ଦିନମାନ କାମ କରୁଛି, ଇଏ କରୁଛି, କଣ ଆଉ ଏଗୁଡ଼ାକ, ଜଣେ ଦିନମାନ ଖଟୁ ଆଉ ଜଣେ ଖାଲି ମାଲଟା ଧରିକି ମିଛରେ ବସୁ, କାହାକୁ ଲୋକ ବଡ ଭକ୍ତ ବୋଲି କହିବେ? ହଁ, ଆଜି ତାର ମାଳି ଧରି ବସିଲା, ତା କଣ ଚିନ୍ତା କରୁଛି, ତାର ମାଳି ଗଡ଼ଉଛି କି ମାଳି ତାକୁ ଗଡ଼ଉଛି ତା ମୁଣ୍ଡକୁ, ସେ କାହିଁ ଜାଣିବ? ସେ ତାର ଜଣେ ଜଣେ ଖାଲି ଜପମାଳ ଧରିକି ବସିଲା, ଆଉ ଜଣେ ଖଟ ଲୋକ ଯିଏ ଆସେ ଯିଏ ଦେଖିବ କହିବା ଖାଲି ଦିନ ରାତି ଖଟୁଛି, ଏଟା କିଏ ଜାଣିବ? ଲୋକ ଧ୍ୟାନଟାକୁ ଭଲ ପାଆନ୍ତି ଆଉ, ଧ୍ୟାନ ଫ୍ୟାନ ଯୋଉ ଦାଢ଼ି ଛାଡ଼ିଦେବ, ଲମା ଲମା ଦାଢ଼ି ଛାଡ଼ନ୍ତିନି, ସବୁ ଲୋକଙ୍କୁ ଆକର୍ଷଣ କରିବାର ଦୁଇ ତିନିଟା ସାଧୁମାନଙ୍କର ଦୁଇ ତିନିଟା ରହିଲା ଫର୍ମୁଲା। ସାଧୁର ପ୍ରଥମ ହେଲା ନାଲି କପଡ଼ା ପିନ୍ଧିବ, ନାଲି ପିନ୍ଧିଲା ମାନେ ଗଲା, ଲୋକ ତ ନାଲିକି ଦେଖିଲା ମାନେ ଡରିଲେ ଆଉ। ସାଧୁଙ୍କର ଗୋଟେ ହେଲା ନାଲି କପଡ଼ା, ଆଉ ଗୋଟେ ହେଲା ଦାଢ଼ି, ଦାଢ଼ି ଛାଡ଼ିଦେବ। ସେ ଭାଇ ସେ କାଲିନା ପରଦିନ ଗୋଟେ ପେପର ଫଟୋ ବାର୍ତ୍ତାଏ, ସେଇଟା ସବୁ ମୁଁ ତା ଫଟୋରୁ ଦେଖି ଜାଣିପାରୁଛି, ଗୋଟେ ସବୁ ଏକ ନମ୍ବର ଗଞ୍ଜୁଡ଼ି କର୍ମୀ ଲୋକ ଗୁଡାକ, ଗଞ୍ଜୁଡ଼ି ଖିଆ ଗୁଡା, ସେ କଣ ନା ସନ୍ନ୍ୟାସୀମାନଙ୍କର, ସାଧୁ ସନ୍ନ୍ୟାସୀମାନଙ୍କର କଣ ସେଟା ଗୁଣ୍ଡିଚା ମନ୍ଦିର ପାଖରେ କଣ ସେଟା କହୁଛନ୍ତି, ଶରଦା ବାଲିରେ କୀର୍ତ୍ତନ, ଇଏ ସେଗୁଡ଼ା ସବୁ ଗଞ୍ଜୁଡ଼ି ମୁଁ ଦେଖିଲା ବେଳକୁ ତାଙ୍କ ଗଞ୍ଜେଇ ଯିଏ ଖାଆନ୍ତି ତାଙ୍କ ଲକ୍ଷଣ ମୁଁ ଜାଣିଛି, ବିଡ଼ି ଗଞ୍ଜେଇ ମଦ ଯିଏ ଯିଏ ଖାଇବେ ତାଙ୍କ ଶରୀର କେଉଁ କେଉଁ ଲକ୍ଷଣ, ବାବା ମୁଁ ପାଠ ପଢିଛି, ମୋତେ ଆଉ ବୁଝେଇ ପାରିବେନି, ମୁଁ ଦେଖିକି କହିଦେବି ଗଞ୍ଜେଇ ଖାଇକି ମଦ ଖାଇକି ନିଶା ଖାଏ, ମୁଁ ତା ପାଠ ପଢିଛି, ସେ ପାଠ ବି ପଢିକି ମୁଁ ଆସିଛି, ମୋତେ ଠକେଇ ପାରିବେନି। ମୁଁ କହିଲି ଇଏ ଗୁଡାଙ୍କୁ ବି ସେ କ୍ୟାମେରା ମ୍ୟାନ୍, ତାରୁ ଫଟୋ ଦରକାର, ତା ତ ଜାଗା ନଧେଲେ ତାକୁ ତାର ତ କ୍ୟାମେରା ପେପରଟା ଫୁଲ୍ କରିବ ନା, ସେ ତାର ଫଟୋ ଉଠି ଛାଡ଼ିଦେଇଛି। ସନ୍ନ୍ୟାସୀମାନେ, ସାଧୁ ସନ୍ନ୍ୟାସୀମାନେ ଭଜନ କୀର୍ତ୍ତନ କରୁଛନ୍ତି, ସେ ତାର ଡମ୍ବରୁ ତାର ଗୋଟେ ପୋତି ଦେଇଛି, ତ୍ରିଶୂଳ ଗୋଟେ ପୋତି ଦେଇଛି, ଏଟା ଗଞ୍ଜୁଡ଼ିଟା, ତା ଦାଢ଼ିରେ ଜଣାପଡ଼ୁଛି, ତାର ତା ଆଖିରୁ ଜଣାପଡ଼ୁଛି ଗଞ୍ଜୁଡ଼ି, ତେଣୁ ଲୋକମାନେ କ'ଣ ନାଲି କପଡ଼ା ପିନ୍ଧିଦେବ ଆଉ ଦାଟିଟା ଛାଡ଼ିଦେବ, ଆଉ ଯେଉଁଠି ହେଲେ ତୋର ଘର ସଂସାର ଯୋଡ଼ି ଥାଉ ତୁ ଗୋଟେ ଆଶ୍ରମ ବନେଇଦେବୁ, ଗୋଟେ ଆଶ୍ରମ ରୁମ୍ ରହୁଛି। ତାହେଲେ ଲୋକମାନେ ଲୋକମାନେ ତ ଭାରତୀୟ ଲୋକମାନେ ତାଙ୍କର ରକ୍ତ ମାଂସ ଭିତରେ ଯାହା କୁହନ୍ତି ସାଧୁ ପ୍ରତି ମମତା ରହିଛି, ସେମାନେ ସାଧୁଙ୍କୁ ମାନନ୍ତି। ଏଇଟା ତ ଆମର ଜନ୍ମଗତ ସ୍ୱଭାବ, ଆମେ ସାଧୁଙ୍କୁ ମାନନ କରିବା, ଭଗବାନଙ୍କୁ ମାନନ କରିବା, ଏଇସବୁ ଆମର ଫର୍ମୁଲା ନୁହେଁ। ଏଇସବୁ ସନ୍ୟାସୀ ଏଇଟା ତୁମେ କ'ଣ ଏଇଟା ଏଇଟା ଘର ଦ୍ୱାର ଛାଡ଼ି ଦେଇକି ଯାଇକି ନିଜ ଦେହ କି ଜ୍ଞାନୀ ତୁମେ ଗଞ୍ଜେଇ ଗୁଡ଼ା ଖାଇକି ଓଡ଼ିଆ ଛୁଆଟି ବେଳେ କୁହନ୍ତି ସବୁ ମା ମାନେ କୁହନ୍ତି ଏଇଟା ବିଡ଼ି ଖାଉଛି ତା କଲିଜା ପଡ଼ିଯିବ, ଏ ଧୂଆଁ ଗୁଡ଼ା ଖାଉଛ ନା ଧୂଆଁ ଗୁଡ଼ା ଯାଇ ଭିତରେ କ'ଣ କରିବ? ତୁମେ ମଣିଷଟା କେତେ ଅଜ୍ଞ ସେ ବୁଝିପାରୁନି, ତୁମେ ଘର ଯୋଉ କ'ଣ କରୁଛ ଘରେ ଏତେ ଚୁଲି ଜାଳୁଛ ଗୋଟେ ଧୂପଟେ ଜାଣୁ ନା, ଗୋଟେ ଘରେ ଧୂପ ଦିଅ ଦେଖିବ କ'ଣ ହବ, ଧୂଆଁଟା କିଛି ଦିନ ପରେ ମାସେ ପରେ କ'ଣ ହଉଛି ସେ କାନ୍ଥରେ ସବୁ ଲାଗି କଳା ହେଇଯାଉଛି, ଏତେ ଝରକା କବାଟ ଥାଇକି ଗୋଟେ ଧୂପ ଦେଲା ବେଳକୁ କଳା ହେଇଯାଉଛି। ଆଉ ତୁମେ ଗଞ୍ଜେଇ ବ୍ରଜବାସୀ ଗୁଡା କ'ଣ କିଛି ଶିଖିଥିଲେ କି? କିଛି ଶିଖିନଥିଲେ, ବ୍ରଜବାସୀ ଗୁଡା ବଡ଼ ସରଳ ଥିଲେ। ଏଇ ଭଣ୍ଡ ସାଧୁ ଗୁଡା କେବେ ଆସିଲେ ଏଗୁଡ଼ାକ ସବୁ କୁଆଡୁ ବେଙ୍ଗଲ ଫେଙ୍ଗଲ କୁଆଡୁ ବିହାରରୁ କୁଆଡୁ ଆସିଲେ ଗଞ୍ଜଡ଼ି ଗୁଡାକ, ମୁଁ ଯେତେବେଳେ ପ୍ରଥମେ ଯାଉଥିଲି ବ୍ରଜବାସୀ ମାନେ କିଛି ଗୁଡା ନିଶା ପିଶା ଖାଆନ୍ତିନି, ପିଆଜ ଛଣ ନଥିଲା ବ୍ରଜରେ, କେବେ ବି ପିଆଜ ଛଣ ଆମେ ଦେଖିନୁ, ଆମିଷ ଛାଡ଼ନ୍ତୁ ସେ ମଥୁରା ଯୋଉ ମୁସଲମାନ ଥିବେ ସେ ତାଙ୍କର କୋଉଠି ଲୁଚେଇ ଖାଉଥିବେ ଖାଉଥିବେ, ପିଆଜ ରସୁଣ କେବେ ବି ବ୍ରଜରେ ବିକ୍ରି ଆମେ ଦେଖିନୁ, ଏବେ ପୁରା ଖୋଲମ ଖୋଲା ସବୁ ଖାଇଲେଣି ସବୁଆଡେ ବିକ୍ରି ହେଲାଣି। ଏ ଗଞ୍ଜଡ଼ି ସାଧୁ ଗୁଡାକ ଆସିଲେ ସେ ମଞ୍ଜି ନେଇଗଲେ, ପୁଣି ଗଞ୍ଜେଇରେ ମଞ୍ଜି ଫଞ୍ଜି ତାର ନାହିଁ, ସେ ପରିକ୍ରମା ରାସ୍ତାରେ ସବୁ ବିଞ୍ଚିଥିବେ, ମୁଁ ଦେଖିଲେ ରେ ଇଏ ଗଞ୍ଜେଇ ଗଛ କୋଉଠୁ ଆଇଲା, ମୁଁ ଗଞ୍ଜେଇ ଗଛ ଚିହ୍ନିଛି, ଏଇଟା ଗଞ୍ଜେଇ ଗଛ ଏଠୁ କୋଉଠୁ ଆଇଲା, ସେ ତାର ବ୍ରଜରେ ଭିତରେ ପରିକ୍ରମା କଲାବେଳକୁ ସେ ଯୋଉ ଆମର ଉଜାଣି ଏଣେ ରହିଲେ ପୋଲିସ ଧରିବ ନା, ସେ ଉଜାଣି ଆଡ଼େ ସେଣେ ତ ଗାଁ ଗହଳି ଜାଗା, ସେ କ'ଣ କରୁଛନ୍ତି ବିଲ ହିଡ଼ କରରେ ସବୁ ପକେଇ ଦେଇଛନ୍ତି ଗଞ୍ଜେଇ ଗଛ, ଗହମ କଟା ସରିବ ଖାଲି ଗଞ୍ଜେଇ ଗଛ, ତାକୁ ଆଣିବେ ଏ ବ୍ରଜବାସୀ ପିଲାଗୁଡ଼ାଙ୍କୁ ସବୁ ଶିଖିବେ ଗଞ୍ଜେଇ ଚିଲମୁଖିଆ ସବୁ ସବୁ ଏଇଟା ବ୍ରଜର ଅଧା ବର୍ତ୍ତମାନ ସବୁ ଏମିତି ହେଇଗଲେ ପିଲାଗୁଡ଼ାଙ୍କ ଯୁବକ ପିଲା ଆସିଛି, ସବୁ ଛୋଟ ପିଲାଗୁଡ଼ା ତାଙ୍କୁ କ'ଣ ଜାଣିଛନ୍ତି, ଏ ଭୋଳେ ବାବା ପ୍ରସାଦ କହିକି ଆସି ତାଙ୍କୁ କହିଲେ କି ତୋ ଭିତରଟା ତୁ ଜ୍ଞାନୀଟା ତୁ କହୁଛୁ, ଦଶ ପନ୍ଦର ମିନିଟ ବସିଯିବ କେଉଁଠି ତୋର ଗଞ୍ଜେଇ ପି ତୋର ଜ୍ଞାନ ହବ, ତୋର ଜ୍ଞାନ ମାନେ ତୁ ମରିବୁ, ତୋର ସେ ଧୂଆଁ ଗୁଡ଼ା ଧୂପ ଧୂଆଁ ଘରକୁ କଳା କରୁ, ତୋ ହୃଦୟକୁ ସେ କ'ଣ କରିବ, ଏସବୁ ଏଇଟା କ'ଣ ଏ ଘର ତ୍ୟାଗ କରୁଛନ୍ତି, ଗୃହ ତ୍ୟାଗ କରିଦେଲା ପରେ କର୍ମ ଏମାନଙ୍କର ନାହିଁ। ଭଗବାନ ସେ କଥା କହିଲେ ଚିତ୍ତର ବିକ୍ଷିପ୍ତ ଦୋଷ ଆସିବ, ସେଥିପାଇଁ ସେ ଦିଟା କରନ୍ତି ସାଧୁମାନଙ୍କର, ଦିଟା ହେଲା ଉପାୟ, ସାଧୁମାନଙ୍କର ଚିତ୍ତ ବିକ୍ଷିପ୍ତ ହେଲା ଆଗରୁ ଏ ମାୟାବତୀ ସାଧୁମାନେ କ'ଣ କରନ୍ତି, ଇନ୍ଦ୍ରିୟ ସିନା ଗୁଡାକ ଇନ୍ଦ୍ରିୟଟାକ ଚଞ୍ଚଳ ହେବେ, ନାରୀକି ଦେଖିଲେ ଧନକୁ ଦେଖିଲେ ଏଇଟା ଦେଖିଲେ ତାଙ୍କ ମନ ଚଞ୍ଚଳ ହବ, ସେ ଗଞ୍ଜେଇ ପିଇଦେବେ, ସାଧୁମାନେ ଯୋଉ ଗଞ୍ଜେଇ ପିଅନ୍ତି ଆଗରୁ ଲୋକମାନେ ଏଥିପାଇଁ ତାଙ୍କୁ ଗଞ୍ଜେଇ ପିଇଲେ କ'ଣ ହବ, ତା ନିଶା ଧରିଲା ସେ ନାରୀ କ'ଣ ତା ମୁଣ୍ଡ ତ କାମ କରୁନଥିବ ତା ବସିକି ରହିଲା ତାର ଉଡୁଥିବ ଆକାଶରେ, ଆସିଲେ ନାରୀ ପ୍ରତି ସେମାନେ ଆସକ୍ତି ହଉନଥିଲେ। ଯୋଉ ଲୋକ ବର୍ତ୍ତମାନ କହୁଛନ୍ତି ବାଲ୍ବ ମାନଙ୍କର ଦୋଷ ଆସୁଛି, ଗଞ୍ଜେଇ ଖିଆବା ମାନଙ୍କର କେବେ ରେକର୍ଡ ବାହାରୁନଥିବ, ପୁଣି ତା ଭିତରେ ଅଳ୍ପ ଗଞ୍ଜେଇ ଖିଆନ୍ତି ଯୋଉଟା ଚବିଶ ଘଣ୍ଟା ସବୁ ଟାଣନ୍ତି ଚିଲମ, ତାଙ୍କର କିଛି ହବ ଦୋଷ ବାହାରିବନି, ସେଟା କିଛି ହବନି, କାହିଁକି ତାଙ୍କ ନିଶାର ତାର ନିଶାର ତାର ସବୁ ପଡିକି ରହିଲା, ତାର ନାରୀ କ'ଣ ସଂସାର କ'ଣ କିଛି ନାହିଁ, ଏଇଟା ରହିଲେ ଆଉ ଯୋଉଠୁ ଯାହା ହେଲେ ସେ ମିଠା ପିଠା ଖାଇଦେଲେ କ'ଣ କିଏ ଆସିଲା କିଏ ଆଣିକି ଦେଲା ଖାଇଦେଲେ ବାସ ହେଲେ। ଏଇ ଯୋଉ ଜ୍ଞାନୀ ଗୁଡା ଏ ଯୋଉ କ'ଣ ସରି ଜ୍ଞାନ ହେଇନି ସଂସାର ବିରକ୍ତ ହେଇକି କର୍ମକୁ ତ୍ୟାଗ କରିକି କ'ଣ କରୁଛନ୍ତି ଯାଉଛନ୍ତି, ସେଥିପାଇଁ ଭଗବାନ ମନା କଲେ ଚିତ୍ତ ବିକ୍ଷିପ୍ତ ଦୋଷ ଆସିବ, ମାନ୍ଥା ସିଏ ଯିବ ସିଏ ଯୋଉ ବିଷୟକୁ ଛାଡ଼ିଦେବ ପୁଣି ବିଷୟକୁ ଭୋଗିବ, ବରଂ କର୍ମଯୋଗ ବିଶେଷ ସେତେ କୃଷ୍ଣ ଚେତନାରେ କର୍ମ କରିବା ଏଇଟା ଭଲ, ଯୋଉଟାକ ସବୁ ମାନେ କ'ଣ ଗୁଡାକ ହିମାଳୟ ଫିମାଳୟ ସେ ସାଇଡ଼ରେ ତ ସେଇଟା ସବୁ ଗଞ୍ଜେଇ ଗୁଡ଼ାକ ଖାଲି ଗଞ୍ଜେଇ ଗୁଡ଼ା ଖାଉଛନ୍ତି ତା ଗଞ୍ଜେଇ ଖାଇବେ, ଆଉ ଏତେ ଯୋଉ କ'ଣ ସେଇଟା ଆସନ୍ତି ଯୋଉ ଗାଧାନ୍ତି ପୁଣି ସେ ଯୋଉ ଆମର କୁମ୍ଭମେଳାରେ ପ୍ରଥମେ ଗାଧେଇବେ ସେଗୁଡ଼ା ନା ବାବା, ତାଙ୍କର ଫଟୋଟା ପୁଣି ଚିଲମ ଫଟୋଟାକୁ ଆଗେ ଛଡ଼ା ହବ ମିଡିଆରେ, ସିଏ ଅମୃତ ଅମୃତ ସ୍ନାନ କରୁଛନ୍ତି ଦେଖିଲ ଦେଖ ସେ ଅମୃତ ତାଙ୍କ ଦେହ ତମ ଭିତରେ ତ ବିଷ ଅଛି, ତୁ ଅମୃତ କୋଉ କାମ କରିବ ସେ ଅମୃତ ନା, ମୁଁ ଅମୃତ ବେଳାରେ ସ୍ନାନ ପୁଣି ଖଣ୍ଡା ଫଣ୍ଡା ଧରିକି ଦାଢ଼ି ଛାଡ଼ିକି ଗଞ୍ଜେଇ ଖାଇବେ ସିଏ ଚିଲମ ଫଟୋ ସବୁ ବାହାରିଥିବ ବାବା ମାନେ ଇଏ କରୁଛନ୍ତି ନା ବାବା, ତାଙ୍କୁ ପୁଣି ରେସ୍ପେକ୍ଟ, ଏ କୋଟି କୋଟି ଟଙ୍କା ତାଙ୍କୁ ଫୋପାଡ଼ୁଛନ୍ତି ଲୋକ ଯାଇକି ତାଙ୍କ ଗୋଡ଼ ଧରିକି କୋଟି କୋଟି ଟଙ୍କା ଫୋପାଡ଼ି ଦେଇଆସିବେ, ତାଙ୍କ ବାବା ସିଏ ଅମୃତ ପିଉଛନ୍ତି ଏଗୁଡ଼ା କ'ଣ କରିବେ? ସେ ଘରଦ୍ୱାର ଛାଡ଼ିଦେଲା ପରେ ଲୋକ ତ ନିଶାକୁ ଆଶ୍ରୟ କରନ୍ତି, ସାଧୁମାନେ ଆଗରୁ ଏ ଭାଙ୍ଗ ଖାଉଥିଲେ, ଗଞ୍ଜେଇ ଖାଉଥିଲେ, ସେମାନେ ତ ଏ ରସ ଜାଣିନଥିଲେ ନା, ଆଉ ସେଇଟା ଖାଇଦେଲା ମାନେ ତୁମର ତ କହିଲା ତୁମ ମନ ଇନ୍ଦ୍ରିୟ ଗୁଡ଼ାକ ଆଉ ଚଞ୍ଚଳ କ'ଣ ହବ, ତମ ସେ ନିଶାର ରହିଲା ଆଉ ଲୋକ ଭାବନ୍ତି ଇଏ ଭଲ ସାଧୁ। ଆମର କୃଷ୍ଣ ଚେତନ କର୍ମଟା ଇମ୍ପୋର୍ଟାଣ୍ଟ, ସେ କଥା ସେ କହୁଛନ୍ତି କୁତମ ବିଶିଷ୍ୟତେ, କାହିଁକି କର୍ମଯୋଗଟା ଶ୍ରେଷ୍ଠ ନା, ସଶୁଦ୍ଧ ଚିତ୍ତ କର୍ମଯୋଗୀ ନିତ୍ୟ ସନ୍ନ୍ୟାସୀ ସର୍ବଦା ଜ୍ଞାନ ଯୋଗ ନିଷ୍ଠ ଜ୍ଞେୟ। ଯେ କର୍ମଯୋଗରେ ଶୁଦ୍ଧ ଚିତ୍ତ ବିଶୁଦ୍ଧ ଚିତ୍ତ ସେ ସର୍ବଦା ଜ୍ଞାନ ଯୋଗ ନିଷ୍ଠ ବୋଲି ଜାଣିବ, ଜଣାପଡ଼େ ସେ କର୍ମଟା କରୁଛି, ନିଷ୍କାମ କର୍ମ କରୁଛି, କିନ୍ତୁ ସେ ଜ୍ଞାନୀ ଯୋଗ ବୋଲି ଜାଣିବ, କର୍ମଟା କରୁଛି ବୋଲି ଭାବୁଛ ସେ ନା, କିନ୍ତୁ ସେ କୃଷ୍ଣଙ୍କ ପାଇଁ ଯେଉଁ ନିଷ୍କାମ କର୍ମ କୃଷ୍ଣ ଚେତନ ଯେଉଁ କର୍ମ କରୁ, ତା କତି ଜ୍ଞାନ ଚାଲି ଆସିଲାଣି। ପାଠ ପଢି କଣ ଖାଲି ତୁମେ ପ୍ରବଚନ ଦେଇକି ଶାସ୍ତ୍ର ଜାଣିକି ତୁମର ବହୁତ ବଡ଼ ଲୋକଙ୍କୁ କଥା କହିଦେଇକି ତୁମ ଭକ୍ତ ବନେଇ ଦେଇକି ତୁମେ କଣ ଭାବୁଛ ନା କୃଷ୍ଣ ସହିତ ସମ୍ବନ୍ଧ? ଆଉ ଯିଏ କରୁନି ସେ ପ୍ରବଚନ ପାଠ ପ୍ରବଚନ ଜାଣିନି ସେ କୃଷ୍ଣଙ୍କ ପାଖକୁ ଯିବନି ନା କଣ? ନା ସେମିତି ନୁହେଁ, ଜ୍ଞାନଟା ଯାହାର ଆସିଲା, ପ୍ରଭୁପାଦ ଦୁଇଟା କଥାଟି କହିଲେନି, କୃଷ୍ଣଙ୍କର ମୁଁ ହେଉଛି ଅଂଶ, ମୁଁ ହେଉଛି ଭଗବାନଙ୍କର ନିତ୍ୟ ସେବକ, ଏଇଟା ଆମର ଜାଣିବାର ଅଛି। ତାଙ୍କ ପ୍ରେମମୂର୍ଣ୍ଣ ଯିଏ ଜାଣିଦେଲା କୃଷ୍ଣ ହେଉଛନ୍ତି ମୋର ନିତ୍ୟ ସେବକ, ଆଉ ସେ ସମ୍ବନ୍ଧରେ ମୁଁ ହେଉଛି କୃଷ୍ଣଙ୍କର ନିତ୍ୟ ସେବକ, କୃଷ୍ଣ ହେଉଛନ୍ତି ମୋର ନିତ୍ୟ ପ୍ରଭୁ, ଆଉ ସେଇ ସମ୍ବନ୍ଧରେ ସମ୍ବନ୍ଧିତ ହେଇକି ରହିଲା, ତାର ତ ଭଜନ କରି ଏଇଟା ଆରାମସେ ହବ। ଆଉ ରିଲେସନସିପ୍ ରହିଲା ମାନେ ଗୋଟେ ଚିନ୍ତା, ସେ ଯେମିତି ତୁମେ ଯାହାକୁ ଭଲ ପାଉଛ, ମୋ ବାପା ହଉ ମା ହଉ କେଉଁ ପୁଅଟେ ହଉ କି ଝିଅଟେ ହଉ, ତୁମେ ଯିଏ ଯାହାକୁ ଭଲ ପାଉଛି ତା ପାଇଁ ଆଉ ମାଳ ଗଡ଼ିବା ଦରକାର ନାହିଁ, ମନ ତାର ମାଳ ଗଡ଼ଉଛି। ଦେଖନ୍ତୁ ଯାହାକୁ ଭଲ ପାଉଥିବ ମାଳ ଆଉ କ'ଣ ଦରକାର, ଯାହାକୁ ତୁମେ ଭଲ ପାଉଥିବ ମନ ତାର ମାଳ ଗଡ଼ଉଛି, ତୁମେ ଏଣେ ହରେ କୃଷ୍ଣ କହୁଥିବ ମନ ତାର ତ ଗଡ଼ଉଥିବ, ତାକୁ ଭଲ ପାଇଗଲଣି ବା, ମନ ଯାହାକୁ ଭଲ ପାଏ ତାକୁ ଚିନ୍ତା କରେ। ସମୁଦ୍ର ହେଠି ରହିଗଲା, ସମୁଦ୍ର ହେଲେ ଆସକ୍ତି ହବ, ତାକୁ ଚିନ୍ତା ନା ଆସେ ସେ ଏ କର୍ମଯୋଗ ମାଧ୍ୟମରେ, ନିଷ୍କାମ କର୍ମ ମାଧ୍ୟମରେ ଆମ କୃଷ୍ଣ ସହିତ ସମ୍ବନ୍ଧ ହେଇ ସମ୍ବନ୍ଧ ହେଇଗଲେ ମାଇଣ୍ଡ ତ ସେଟା ରିଫ୍ଲେକ୍ଟ କରିବ, ଆଉ ଆସକ୍ତି ଆସିଗଲା ଆଉ, କୃଷ୍ଣ ଚେତନା ଗୋଟେ କଣ ଆଟାଚମେଣ୍ଟ ନା? ଆଉ ତୁମେ ଆସକ୍ତି ନେଲେ ଭଜନ ହବନି, ଭଗବାନଙ୍କର ସେ ଆସକ୍ତିଟା ବଢେଇବା ପାଇଁ, ଭୌତିକ ଆସକ୍ତି କମେଇବା ପାଇଁ ଆଗେ ଚେଷ୍ଟା କରିବା ଉଚିତ ନୁହେଁ, ଭକ୍ତି ଆସକ୍ତି କେବେ କମିବନି, ଆମେ ଉରୁଡ଼ି ହବା କଥା ନୁହେଁ, କମେଇବା ପାଇଁ କେତେ ଖାଇବା କମେଇବା, ନିଦ୍ରା କମେଇବା, ମୁଁ ଆହୁରି କମେଇବି ଆହୁରି, ଏଇଟା ହେଇପାରିବନି। ଭଗବତ ଆସକ୍ତି ବଢ଼ିଲେ ଅଟୋମେଟିକ ଏଇଟା କମିଯିବ। ଆମର ପ୍ରୋଗ୍ରାମ ସବୁ ମାୟାବାଦୀ ମାନଙ୍କର ଯେମିତି କମେଇବା ପାଇଁ ଏଗୁଡ଼ା ଗଞ୍ଜେଇ ଖାଇବା, ଏକାନ୍ତରେ ରହିବା, ଧ୍ୟାନ କରିବା, ମୁଁ ଏଇଟା ଖାଇବିନି, ସେଟା କରିବିନି, ଏଟା କରିବିନି, ସେଗୁଡ଼ା ଆମର ନାହିଁ, ସେ ଶୁଷ୍କ ବୈରାଗ୍ୟ, ସେଥିରେ ହବନି। ଆସକ୍ତି ଆସିଗଲେ ଭଗବାନଙ୍କ ଚରଣ କମଳରେ ତାଙ୍କ ଚିନ୍ତନଟା ଆସିବ, ତାଙ୍କ ନାମଟା ଆମେ କରିପାରିବା, ସେଥିପାଇଁ ସେ ହେଲେ ବିଶୁଦ୍ଧ ଚିତ୍ତ, କର୍ମଯୋଗୀ ହେଇଗଲେ ବିଶୁଦ୍ଧ ଚିତ୍ତ, ସେ ନିତ୍ୟ ଜ୍ଞାନୀ ବୋଲି ଜାଣିବ, ସେ କଥା ସେ କହୁଛନ୍ତି। କର୍ମାନ୍ତର୍ଗତ ଆତ୍ମାନୁଭବାନନ୍ଦ ପରିତୃପ୍ତ ପରିତୃପ୍ତ ତତ୍ତ୍ୱ ଅନ୍ୟତ୍ କିଞ୍ଚିତ୍ ନ କାଙ୍କ୍ଷତି। ଏଇ କର୍ମ ଅନ୍ତର୍ଗତ ଆତ୍ମ ଅନୁଭବ, ସେ କର୍ମଟା କରୁଛି କୃଷ୍ଣଙ୍କ ପାଇଁ, ତାକୁ ଗୋଟେ ଆତ୍ମାନନ୍ଦ ମିଳୁଛି, ସେଥିରେ ସେ ତୃପ୍ତ ହେଇଗଲା ଆଉ, ତାର ଆଉ କ'ଣ ଦରକାର? କର୍ମର ଅନ୍ତର୍ଗତ ଏ କୃଷ୍ଣଙ୍କ ପାଇଁ କର୍ମ କଲା ଗୋଟେ ଗୋଟେ ଆନନ୍ଦ ମିଳେ, ସେବାର ଗୋଟେ ଆନନ୍ଦ ଅଛି ନା ଆଉ, ଯେ ସେବା କରିନି ସେ କ'ଣଟା ଜାଣିଛି ଯେ କୃଷ୍ଣଙ୍କ ସହିତ କ'ଣ ସମ୍ପର୍କ ଅଛି, ଆନନ୍ଦ ସେ ଜାଣିନି, ସେବାର ସୁଖ ଅଛି। ଭକ୍ତଟାକୁ ସେଇଟା ଲେଖିଲେ ଏଇଟା ଲାଗିବ ସେଇଠି, ତୁମି ତ ଆମାର ଆମି ତ ତୁମାର କି କାଜ ଅପରାଧ, ପୂର୍ବ ଇତିହାସ ଭୁଲିନୁ ସକଲ ସେବା ସୁଖ ପେ ମନେ, ଆମି ତ ତୁମାର ତୁମି ତ ଆମାର କି କାଜ ଅପରାଧ, ସେବାର ଯୋଉ ସୁଖରେ ମୁଁ ସବୁ ଭୁଲିଗଲି। ଏଇଟା ଏଇ ପଏଣ୍ଟରେ ଦେଖ, ସେମାନେ ସବୁ ଜୀବନର ସବୁ ଜିନିଷକୁ ସେମାନେ ଜାଣିଥିଲେ, ସବୁ ଆଚାର୍ଯ୍ୟଙ୍କ ଟୀକା ଟିପ୍ପଣୀ ସବୁ ସିଦ୍ଧାନ୍ତକୁ ତାଙ୍କ ଭଜନ ଲେଖିଦେଇଛି। କର୍ମାନ୍ତର୍ଗତ ଆତ୍ମାନୁଭବାନନ୍ଦ ପରିତୃପ୍ତ, ଏ ଭଗବାନଙ୍କ ସେବା ଯୋଉ କର୍ମ ନିଷ୍କାମ କର୍ମ କରୁଛନ୍ତି ସେଥିରେ ଗୋଟେ ଆନନ୍ଦ ଆସେ, ଭଲ ରୋଷେଇ କରିଦେଲ, ଭଲ ଶୃଙ୍ଗାର କଲ, ଶହ ଶହ ଭଗବାନ ଆଜି ସୁନ୍ଦର ଦେଖାହଉଛନ୍ତି, ସେଥିରେ ପରିତୃପ୍ତ ଆସେ। ଏ ଆନନ୍ଦରେ ତାର ଆଉ କିଛି କାମନା ନଥାଏ, ଆଉ ମୋର କ'ଣ ଦରକାର ଅଛି, ମୋତେ ଭଗବାନଙ୍କ ସେବା ଟିକେ କରିବି, ତାଙ୍କ ଭଜନ କରିବି, ଆଉ ମୋର କ'ଣ ଗୋଟେ ଦରକାର? ମଣିଷ ଯେତେବେଳେ ଭଗବାନଙ୍କ ସେବାରେ ଗୋଟେ ସୁଖ ପାଉନି, ସାଧକ ସାଧକ ଜୀବନରେ ବାଧା କୋଉଟା, ତାକୁ ଗୋଟେ ସେବାର ସୁଖ ମିଳୁନି, ଆଉ ସିଏ ତା ସମ୍ବନ୍ଧରେ ଆସୁନି ସେବା ସୁଖ ମିଳୁନି, ସିଏ କ'ଣ ଗୋଟେ ରହିପାରିବ? ଆଜି ଏଇଟା କରୁଥିବ ତାକୁ ଭଲ ଲାଗିବନି, କାଲି ସେଇଟା କରୁଥିବ ତାକୁ ଭଲ ଲାଗିବନି। କିଏ ଜୀବନରେ ଭକ୍ତି ଜୀବନଟାକୁ କଟେଇ ଦେଇପାରିବ ଯାହାର କଣ୍ଟିନ୍ୟୁଟି ଅଛି, ସେ ଗୋଟିଏ ଜିନିଷକୁ ସବୁବେଳେ କରୁଛି, ତା ମାନେ ତାକୁ ସେବା ସୁଖ ଚାଲି ଆସିଲେଣି, ସେବା ବଦଳେଇବନି କିଛି। ଏଇ ସେବା ମୁଁ କରୁଛି, ରୋଷେଇ କରୁଛି ରୋଷେଇ କରିବି, ପୂଜାରୀ କରୁଛି ପୂଜାରୀ କରିବି, ଏଇଟା କରୁଛି ଏଇଟା କରିବି, ତାକୁ ସୁଖ ମିଳୁ ସେଥିରେ। ସେ ଏଇ କର୍ମାନ୍ତର୍ଗତ, କେତେ ସୁନ୍ଦର ଭାଷାରେ ସେ ଲେଖୁଛନ୍ତି, କର୍ମାନ୍ତର୍ଗତ କାହିଁକି କର୍ମଯୋଗ ଶ୍ରେଷ୍ଠ, କର୍ମାନ୍ତର୍ଗତ ଆତ୍ମାନୁଭବାନନ୍ଦ ପରିତୃପ୍ତ, ଆତ୍ମାର ଅନୁଭବ ଆନନ୍ଦର ଯୋଉ ପରିତୃପ୍ତ ଅବସ୍ଥା, ସେ କେବେ ଛାଡ଼ିବେନି। ଭଗବାନଙ୍କୁ ସେବା କରିବା ଯୋଉ ସୁଖଟା ସେ କେବେ ଛାଡ଼ିବେନି, କେବେ ତ୍ୟାଗ କରିପାରିବେନି। ଏ ପରିତୃପ୍ତ ଅନ୍ୟ କିଞ୍ଚିତ ନ କାଙ୍କ୍ଷତି, ଜଣେ କହିବେ କେମିତି ଅଲଗା କାମନା ଆସିବନି। ଆଜିକାଲି ପିଲାମାନଙ୍କ ଦୁନିଆ ପ୍ରଶ୍ନ, ଆମେ ଡିଜାୟାର ଆସୁଛି ମୁଁ କ'ଣ କରିବି, ତୁମେ ଯେମିତି ପ୍ରଶ୍ନ ପଚାରୁଛ ଆମେ ତୁମକୁ ଦୁନିଆ ପ୍ରକାର ବୁଲେଇବା ଲାଗି ତୁମ ମାଇଣ୍ଡଟାକୁ ୱାଶ୍ କରିଦେବୁ। ଅଛି ଫିଲୋସଫି ଅଛି ଆମ ପାଖରେ, ଆମେ ବତେଇଦେବୁ, କିନ୍ତୁ ପ୍ରାକ୍ଟିକାଲ ସିଚୁଏସନ୍ ଯେ ପ୍ରାକ୍ଟିକାଲ ଯଦି କୁହାଯିବ, ଏଇଟା ଏଇଟା ହଉଛି କେବଳ ପ୍ରାକ୍ଟିକାଲ। ଆଉ ଯୋଉଟା କୁହାହେଲା ତୁମକୁ, ତୁମର ଷ୍ଟେଜ୍ ନେଇକି ତୁମକୁ କୁହାହଉଛି, ଜୀବନରେ କେବେ କାମନା କେବେ ଯିବନି, ତାକୁ ଆତ୍ମା ଆନନ୍ଦ ନ ମିଳିବ। ସେ କୃଷ୍ଣ ପାଇଁ ସେବା କଲା ପରେ କୃଷ୍ଣଙ୍କର କୃପାରୁ ତାର ପରିତୃପ୍ତ ଆସିଯିବ, କୃଷ୍ଣ ଯେହେତୁ କମ୍ପ୍ଲିଟ୍, ସେ କୃଷ୍ଣଙ୍କର କୃପାରୁ ତାକୁ ଆଉ କିଛି ଅଭାବ ଲାଗିବନି। ମୋର ଜୀବନରେ କିଛି ପାଇବାର ନାହିଁ, ମୋର ଏ ପ୍ରଭୁଙ୍କୁ ଦର୍ଶନ କରିବାର ଅଛି, ତାଙ୍କ ସେବା ଟିକେ କରିବାର ଅଛି, ବାସ କାମନାଟା କାହିଁକି ଆସୁଛି। ଯାହାର ଭଗବାନଙ୍କ ଚରଣ କମଳରେ ମତି ରହୁନି, ଭଗବାନ ଭଲ ଲାଗୁନାହାନ୍ତି, ଭଗବାନଙ୍କ ସେବାଟା ଭଲ ଲାଗୁନି, ସେଥିପାଇଁ ମନଟା ଅଲଗା ଆଡ଼େ ଯାଉଛି। ସେଥିପାଇଁ ସେ ଲେଖିଲେ ଏଟା, କର୍ମାନ୍ତର୍ଗତ ଆତ୍ମାନୁଭବାନନ୍ଦ ପରିତୃପ୍ତ ତତ୍ତ୍ୱ ଅନ୍ୟତ୍ କିଞ୍ଚିତ୍ ନ କାଙ୍କ୍ଷତି, ଆଉ ତାର ଅଲଗା କିଛି ବି ଦରକାର ନାହିଁ। ନଚ ଦୃଷ୍ଟି ଦୃଶ୍ୟ ବି କରେନି, ଯୋଉ ଆନନ୍ଦ ତାକୁ ଆସୁଛି, ମୋତେ କାହିଁକି ଆନନ୍ଦ ମିଳିଲାନି, ମୁଁ ଏତେ କଲି କାହିଁକି ମୋତେ ଫଳ ମିଳିଲାନି, ନାଇଁ ସେ ବିଷୟ ଏଟା କରିବନି। ନିର୍ଦ୍ୱନ୍ଦ ନିର୍ଦ୍ୱନ୍ଦ ସହିଷ୍ଣୁ, ଚକ୍ର ବିଷ୍ଣ ଚକ୍ର ବଳଦେବ ଦେବସ୍ୱାମୀ ଲେଖିଲେ, ପ୍ରଭୁ ସେଠି ଲେଖିଛନ୍ତି ତତ୍ପର୍ଯ୍ୟରେ, ସେ ସହିଷ୍ଣୁ ହବ ତ ସହିବ ସବୁ, ଆଉ ତାକୁ ତ ଗୋଟେ ସୁଖ ମିଳୁଛି, ତାକୁ ଯାହା ହେଲେ ଛାଡ଼ିବନି ସେ। ଆଉ ସହିଷ୍ଣୁ ସୁଖମ ଅନାୟସନମ ସୁକରମ କର୍ମନିଷ୍ଠ ଇତି ଅର୍ଥ, ଅନାୟସରେ ଶୁକର କର୍ମର ପ୍ରତି ଅତିଶୟ ନିଷ୍ଠା ହେତୁ, ଅତିଶୟ ନିଷ୍ଠା ହେଇଯାଏ ନିଷ୍କାମ କର୍ମ ପ୍ରତି, ଭଗବାନଙ୍କ ପ୍ରତି କର୍ମରେ ବହୁତ ତାର ଆସକ୍ତି ଅଛି, ତାକୁ ସୁଖ ମିଳେ, ସମ୍ବନ୍ଧ ହେଇଯାଏ। ଭକ୍ତିମନ ଠାକୁର ଏହାର ଉପରେ ଲେଖିନାହାନ୍ତି କି, ଏଇ ଯୋଉ ଜ୍ଞାନୀ କର୍ମୀ ଉପରେ ସେ ଭଜନଟା ଲେଖିନାହାନ୍ତି କି, ମନ ତୁମି ସନ୍ନ୍ୟାସୀ ସାଜିତେ କେନେ ଚାଓ, ବାହିରେ ସାଜଯତ ଅନ୍ତରେ ଫାଙ୍କି ତତ ଦମ୍ଭ ପୂଜି ଶରୀର ନାଚା। ସେ ଲେଖିଲେ ମନ ତୁମକୁ କାହିଁ ସନ୍ନ୍ୟାସୀ ହେବା ପାଇଁ ଚାହୁଁଛୁ, ସେଥିରେ ଲାଗିବ ବାହିରେର ସାଜଜତ, ବାହାରେ ତୁ ଡ୍ରେସ୍ ପତ୍ର ପିନ୍ଧି ଦଉଛୁ, ନାଲି ପିନ୍ଧି ଦଉଛୁ, ଦଣ୍ଡ ଧରୁଛୁ, କିନ୍ତୁ ଅନ୍ତରର ଫାଙ୍କି ତତ, ଅନ୍ତର କେତେ ଫାଙ୍କି କଣ କୁହାଯାଉଛି, ତୁମ ଅନ୍ତରରେ ବହୁତ ବଡ ଗ୍ୟାପ୍ ରହିଛି, ବହୁତ କାମନା ବାସନା ଏଗୁଡ଼ାକ ସବୁ ରହିଛି, ସେ କଥା ସେ ଲେଖୁଛନ୍ତି। ଦମ୍ଭ ପୂଜି ଶରୀର ନାଚା, ଏଟା ଦମ୍ଭର ପୂଜା, ସନ୍ନ୍ୟାସ ହେବା ପାଇଁ ତୁମେ ଚାହୁଁଛ, ଏଇ ଯେ କର୍ମ ତ୍ୟାଗ ଉପରେ ଏଇଟା ଭକ୍ତିମନ ଠାକୁର ଲେଖିଲେ। ଯାହା ତୁମେ ଗୀତା ଭାଗବତ ଯେଉଁଠି ଯାହା ପାଇବ ସବୁ ଭକ୍ତିମନ ନରୋତ୍ତମ ଦାସ ଠାକୁରଙ୍କ, ବିଶେଷ କରି ଭକ୍ତିମନ ଠାକୁରଙ୍କର ସବୁ ରଚନା ସେ କରିଦେଇଛନ୍ତି। ଆମାର ବଚନ ଧର ଅନ୍ତରର ବିଶୁଦ୍ଧ କର, ଆମାର ବଚନ ଧର ଅନ୍ତର ବିଶୁଦ୍ଧ କର, କୃଷ୍ଣ ଅମୃତ ସଦା କର ପାନ, ଜୀବନ ସହଜେ ଯାଏ ଭକ୍ତି ବାଧା ନାଇଁ ପାଏ, ତଦୁପାୟ କର ହୋ ସନ୍ଧାନ। ଆମାର ବଚନ ଧର ଅନ୍ତର ବିଶୁଦ୍ଧ କର, ମୁଁ ମୋ ବଚନ ମୁଁ କହୁଛି ଭକ୍ତିମନ ଠାକୁର, ମୁଁ କହୁଛି ମନ ତୁମେ ସନ୍ନ୍ୟାସ ହେବା ପାଇଁ ଚାହାନି, ଅନ୍ତରଟାକୁ ବିଶୁଦ୍ଧ କର, ଏଇ କର୍ମଯୋଗରେ ଏଟା ଲାଗିବ। ସେ ଲେଖିଲେ ମୋ ବଚନଟାକୁ ମାନ, ଅନ୍ତର ଆମାର ବଚନ ଧର ଅନ୍ତର ବିଶୁଦ୍ଧ କର, କୃଷ୍ଣାମୃତ ସଦା କର ପାନ, ସବୁବେଳେ କୃଷ୍ଣଙ୍କର ନାମ କୃଷ୍ଣଙ୍କର କଥା ତୁମେ ଶ୍ରବଣ କର, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ। ଜୀବନ ସହଜେ ଯାଏ ଭକ୍ତି ବାଧା ନାଇଁ ପାଏ, ଜୀବନଟା ସହଜରେ ଚାଲିଯିବ, ଭକ୍ତିରେ ବାଧା ଆସିବନି, ତଦୁପାୟ କର ହୋ ସନ୍ଧାନ, ସେ ଉପାୟଟା ସନ୍ଧାନ କର, କେମିତି ମୋ ହୃଦୟଟା ବିଶୁଦ୍ଧ ହବ। ଆମର ଇମ୍ପୋର୍ଟାନ୍ସ ହେଉଛି ମୋ ହୃଦୟଟା ଶୁଦ୍ଧ ହବାର ଅଛି, ସେଥିପାଇଁ ଶ୍ରବଣ କୀର୍ତ୍ତନ ଚାଲିବ, ନିଷ୍କାମ କର୍ମ ଚାଲିବ, ଦୁଇଟା ମିଶିକି ପୁଣି ଭଗବାନ ପ୍ରାର୍ଥନା ଚାଲିବ। ଖାଲି ଶୁଣିଦେବା ଜପ କରିଦେବା ଷୋଳ ମାଳ ରଖିଦେବା, ସେମିତି ହେବନି। ମନ କୁଆଡ଼େ ପଳଉଛି, କ'ଣ ହେଉଛି, ରଜଗୁଣ ରହିଯାଉଛି, ତା ଦେହରେ ପୁଣି ପ୍ରାର୍ଥନା ବି କରିବାକୁ ପଡ଼ିବ। ଯେତେବେଳେ ସମୟ ଆସୁଛି, ପ୍ରଭୁ ମୋତେ ରକ୍ଷା କର, ମୋ ହୃଦୟଟା କେମିତି ଶୁଦ୍ଧ ହଉ, ଆପଣଙ୍କ ଚିନ୍ତନ କେମିତି ଆସୁ। ଏଣେ ପ୍ରାର୍ଥନା ଚାଲିଥିବ, ଶ୍ରବଣ କୀର୍ତ୍ତନ ଚାଲିଥିବ, ଏଣେ ପ୍ରଭୁଙ୍କ ପାଇଁ କର୍ମ ବି କରୁଥିବ। ଅନାୟାସେ ଯାହା ପାଅ ତାହେ ତୁଷ୍ଟ ହୋଇ ଯାଅ, ଆଡମ୍ବରେ ନା କର ପ୍ରୟାସ, ପୂର୍ଣ୍ଣ ବସ୍ତ୍ର ଯଦି ନାଇଁ କୌପିନୀ ପର ହେ ଭାଇ, ଶୀତ ବସ୍ତ୍ର କାନ୍ଥା ବହିର୍ବାସ। ସେ କହୁଛନ୍ତି କାହିଁ ସନ୍ନ୍ୟାସ ହେବେ, ଅନ୍ତର ଶୁଦ୍ଧ କରେ, ଯେଉଁ ସରଳ ଜୀବନ ପ୍ରଭୁ ସିମ୍ପୁଲ ଲିଭିଂ କୁହନ୍ତି, ଅନ୍ତର କେମିତି ଶୁଦ୍ଧ ହବ ସେ ଉପାୟ କହୁଛନ୍ତି। ଅନାୟାସେ ଯାହା ପାଅ ତାହେ ତୁଷ୍ଟ ହୋଇ ଯାଅ, ବେଶୀ ଖଟା ପରିଶ୍ରମ କରି ଗଦ ଭଳିଆ ପରିଶ୍ରମ କରିବା କି ଦରକାର ନାହିଁ। ଏଇଟା ହେଲେ ଭଜନ ହବ, ଏଇଟା କଲେ ଏଇଟା ହବ, ଏଇଟା କଲେ ଏଇଟା ହବ ନାହିଁ। ଅନାୟାସରେ ଯେଉଁଟା ମିଳି ଯାଉଛି, ଅନାୟାସେ ଯାହା ପାଏ ତାହେ ତୁଷ୍ଟ, ସେଥିରେ ସନ୍ତୁଷ୍ଟ ହୁଅ। କର୍ମ କର, ତୁମର ଯଦି କର୍ମ କରିବା କଥା କର, ସେତିକିରେ ଯାହା ଫଳ ମିଳୁଛି ସନ୍ତୁଷ୍ଟ ହୁଅ। ଆଉ ଗୋଟେ ପୋଜିସନରେ ସବୁବେଳେ ଅସନ୍ତୁଷ୍ଟ ରହିବା, ମୋର ଏଇଟା ଦରକାର, ମୋର ଏଇଟା ଦରକାର, ମୁଁ ଭଜନ କରିପାରିବି। ଅସନ୍ତୁଷ୍ଟର କେବେ ଭଜନ, ଏ ପଢ଼ୁଥିଲି କାଳେ ଦଶମ ସ୍କନ୍ଦରେ କେତେ ସୁନ୍ଦର ବଳରାମ ଉପଦେଶ ଦେଉଛନ୍ତି, ବ୍ରାହ୍ମଣ ଅସନ୍ତୁଷ୍ଟ ହେଲେ କ'ଣ କ'ଣ ହବ। ଦଶମ ସ୍କନ୍ଦରେ ବଳଦେବ ନିଜେ ବଳରାମ କହୁଛନ୍ତି ସେ କଥା। ଅନାୟାସେ ଯାହା ପାଏ ତାହେ ତୁଷ୍ଟ ହୋଇ ଯାଅ, ଆଡମ୍ବର ନା କର ପ୍ରୟାସ। ଆଡମ୍ବର ଗୋଟେ ସବୁବେଳେ ଆଡମ୍ବର ଜୀବନ ଯାପନ କରିବା, ଏଇଟା ଦରକାର, ଏମିତି ଖାଇବା, ଏମିତି ରହିବା, ଏଥିରେ ବାପା ଶୁଦ୍ଧି ହବନି ହୃଦୟ। ପୂର୍ଣ୍ଣ ବସ୍ତ୍ର ଯଦି ନାହିଁ କୌପିନୀ ପର ହୁଏ, ସେମିତି ଲେଖି ଦେଉଛନ୍ତି, ପୁରା ବସ୍ତ୍ର ପିନ୍ଧିବ ନାହିଁ, ଖଣ୍ଡେ କୌପିନୀ ପିନ୍ଧି ପକାଅ, ଅନାୟାସ ରୁହ। ଆଜିକାଲି ଆକୁ କିଏ ଶୁଣିବା କହିଲେ କିଏ ବୁଝିବ, ଆଉ ତାକୁ କିଏ ବୁଝିବେନି। ଅନ୍ତର ଶୁଦ୍ଧି କରିବା ଏଇଟା ଇମ୍ପୋର୍ଟାଣ୍ଟ, ଏ ଖାଇ ପିଇକି ବଞ୍ଚିବାର କ'ଣ, ଯେ ଦିନ କଟେଇଦେବ ସେମିତି ଯୋଉ ଗୋଟେ ଦିନ କଟିଯିବ, ଅନ୍ତରଟା ଶୁଦ୍ଧ ନହେଲେ ତ ଆମର ଭଗବାନ ପ୍ରତି ଆସକ୍ତି ଗୁଡ଼ା ବଢ଼ିବନି। ଭକ୍ତ ଭଗବାନ ପ୍ରତି ଆସକ୍ତି ନହେଲେ ସୂକ୍ଷ୍ମ ଭାବରେ ସଂସାର ଆସକ୍ତି ରହିବ, ସମ୍ମାନ ପ୍ରତି ଆସକ୍ତି ରହିବ, ଯୁଆଡ଼େ ହେଲେ ଗୋଟେ ଆସକ୍ତି ରହିଯିବ, ଆଉ ପ୍ରଭୁ ପ୍ରତି ଆସକ୍ତି ବଢ଼ୁନି। ସେ କଥା ସେ ଲେଖୁଛନ୍ତି, ପୂର୍ଣ୍ଣ ବସ୍ତ୍ର ଯଦି ନାହିଁ କୌପିନୀ ପର ଭାଇ, ଶୀତ ବସ୍ତ୍ର କାନ୍ଥା ବହିରିବାସ। କହିବେ ମୁଁ ଗରିବ ଲୋକ, କୌପିନୀ ପିନ୍ଧିଛି, କିନ୍ତୁ ସନ୍ନ୍ୟାସୀ ହେଇଗଲି, ମୋତେ କ'ଣ କରିବି, ଶୀତ ବସ୍ତ୍ର କମ୍ବଳ କୋଉଠୁ ଆଣିବି, ନା କନ୍ଥା ବହିରିବାସ। କନ୍ଥା କୋଉଥିରେ ତିଆରି ହୁଏ, ଛିଡ଼ା ଲୁଗାକୁ ସିଲେଇ କରା, ଛିଡ଼ା ଲୁଗା ସିଲେଇ କରନ୍ତି ନା ଗରିବ ଲୋକ, ଛିଡ଼ା ଗାଁରେ ସବୁ କନ୍ଥା ଥାଏ, ସେ କନ୍ଥା ଗୁଡା ସବୁ ଖରାରେ ପକେଇବେ, ତାକୁ ପୁଣି ରାତିରେ ଆଣିକି ଘୋଡ଼େ, ସେ ଛିଡ଼ା ବସ୍ତ୍ର ସେଟା ଲାଗିଲା। ସେ କୋଉ ତାଙ୍କର ଇମ୍ପୋର୍ଟାଣ୍ଟ ହେଲେ, ତୁମେ ଏଇଟା କଣ, ତୁମେ କଣ ମଟର କିଏ କନ୍ଥା କମଳ ନହେଲେ କିଏ ରହିବ ନା କଣ, ନା ଏ କଥା ପରେ କିଏ ରହିବ। ତାଙ୍କର କହିବା ଯେ ସରଳ ଜୀବନ ବିତାଅ, ଏଟା ତ ସମ୍ଭବ ନୁହେଁ, ତୁମେ ସରଳ ଜୀବନ ବିତାଅ, ଏତେ ଆଡମ୍ବର ଜୀବନରେ ପ୍ରୟାସ କର, ଆଡମ୍ବର ଜୀବନ କଲେ ତୁମର ଭକ୍ତି ହବନି, ଚିତ୍ତ ଶୁଦ୍ଧି ହବନି। ସେ ଲେଖିଦେଉଛନ୍ତି ଆଉ, ଅଗୁରୁ ଚନ୍ଦନ ନାହିଁ ମୂର୍ତ୍ତିକା ତିଲକ ଭାଇ, ହାରେର ବଦଲ ଧର ମାଲ, ଏଇ ରୂପେ ଆଶା ପାସ ସୁଖାଦିର କୁବିଲାସ, ଖରବି ଛାଡ ସଂସାରର ଜ୍ୱାଲ। ଅଗୁରୁ ଚନ୍ଦନ ନାହିଁ, ଆଗରୁ ସବୁ କଣ କରନ୍ତି, ଠାକୁରଙ୍କ ଅଗୁରୁ ଚନ୍ଦନ ଦିଅନ୍ତି ନା, ଅଗୁରୁ ଚନ୍ଦନ ଠାକୁର ଲଗେଇକି ଏ ଯୋଉ ବୃନ୍ଦାବନ ଦେଖିନାହାନ୍ତି, ସବୁ ଏମିତି ଲଗେଇ ଦେଇଥିବେ ଯେ ପୁରା ପୁଳେ ପୁଳେ, ସେ ତମ ଚନ୍ଦନ ପଇସା କୋଉଠୁ ଆସିବରେ ବାପା, ଚନ୍ଦନ ଆଗରୁ ସବୁ ଚନ୍ଦନ ଲଗା ଦେଉଛି, ଏ ଚନ୍ଦନ କାଠ କେତେ ହେଲାଣି, 1800-2000 କଣ ଏଡ଼ି ଗୋଟେ ଖଣ୍ଡେ ପିସ, ଆଉ ଚନ୍ଦନ ନାହିଁ କଣ କରିବା। ସେ ଦେଖିଲେ ଅଗୁରୁ ଚନ୍ଦନ ନାହିଁ ମୂର୍ତ୍ତିକା ତିଲକ ଭାଇ, ତୁଳସୀ ଗଛର ମାଟି ଅଛନ୍ତି ନା ନାହିଁ, ମୂର୍ତ୍ତିକା ଅଛନ୍ତି ନାହିଁ, ମାଟି ତିଲକ କରିଦେବ, ହାରରେ ବଦଲେ ଧର ମାଲା, ଏ ହାର ବେକର ଖାଲି ହାର ତ କୋଉଠି ଗୋଟେ ହାର ଫର ସୁନା ଫୁନା ହାର କଣ ଗୋଟେ ପିନ୍ଧିବାକୁ ପଡିବ, ତ ଲୋକ ମୁଁ ବେକ ଖାଲି ଖାଲି ଲାଗୁଛି, କଣ ବେକର ଖାଲି ପାଉ, ତୋର ସଂସାର ପାସ ପଡିଛି, ଆଉ ଗୋଟେ କଣ ପାସ ପକେଇବୁ ନା କଣ, ବେକରେ କଣ ପୁରେଇବୁ, ଶହେଟା ସୁନା ଚେନ ପକେଇଲେ କଣ, ତ ଗଲାରେ ତ ଝୁଲୁଛି ସଂସାର ପାସ, ମାୟା ତ ଟାଣ୍ଟାଣି ତତେ ନବ, ଆଉ ତୁ 1000 ସୁନା ଚେନ ପକା କି ହୀରା ଚେନ ପକା, ତମ ମାୟା ଛାଡ଼ିଦବ ନା କଣ, ନା କାଳ ଛାଡ଼ିଦବ। ଭକ୍ତି ଠାକୁର ଲେଖିଲେ ହାରରେ ବଦରେ ଧଳ ମାଳ, ହାରର ଯଦି ନା ମିଳୁଛି ମାଳା ଧରି ତୁଳସୀ ମାଳ ପିନ୍ଧ, ସେ କଥା କହୁଛ, ଏ ରୂପରେ ଆଶା ପାସ ସୁଖାଦିର କୁବିଳାସ, ଆଶା ପାସ ଗୁଡାକୁ ସବୁ କାଟ, କୁବିଳାସ ଏଗୁଡାକ, ଏଗୁଡା ସବୁ ଭାରି ହଇରାଣ କରିବୁ, ସରଳ ଜୀବନ। ଖରବି ଛାଡ ସଂସାରର ଜ୍ୱାଲା, ଏଗୁଡା ତୁମେ ଛାଡି ପାରିଲ ତାହେଲେ ସଂସାର ଜ୍ୱାଳ, ଉଲ୍ଟ ଲାଗୁଛି, ଏ ଶବ୍ଦଟା କ'ଣ ହବ? ଖର ବି ଛାଡ଼, ବେଙ୍ଗଲରେ ଖର ବି କ'ଣ ହବ? ତ କେବେ ଏଇଟା ଇଂଲିଶ ତ ବେଙ୍ଗଲୀ ବହି ଦେଖିଲେ ଜଣାପଡ଼ିବ। ସନ୍ନ୍ୟାସୀ ବୈରାଗ୍ୟ ବିଧି ସେଇ ଆଶ୍ରମେର ନିଧି, ତାହେ କବୁ ନା କର ଆଦର, ସେ ସବ ଆଦରେ ଭାଇ ସଂସାରେ ନିସ୍ତାର ନାହିଁ, ଦାମ୍ଭିକେର ଲିଙ୍ଗ ନିରନ୍ତର। ସେମିତି କଥା ସବୁ ଲେଖିଛନ୍ତି, ଏ ସନ୍ନ୍ୟାସୀ କଥାରେ ପୁରା ସବ ଖୋଲିକି ଲେଖିଦେଇଛନ୍ତି। ସନ୍ନ୍ୟାସୀ ବୈରାଗ୍ୟ ବିଧି ସେଇ ସଂସାର ଆଶ୍ରମର ନିଧି, ସଂସାରୀ ଯୋଉ ବୈରାଗ୍ୟ ବ୍ରହ୍ମଚାରୀ ସନ୍ନ୍ୟାସୀ ହେଉଛି ଆଶ୍ରମର ନିଧି, ତାହା କଭୁ ନା କର ଆଦର, ସେଇଟାକୁ ଆଦର କରନି, ସେଇଟା ବଡ ଜିନିଷ ନୁହେଁ। ସନ୍ନ୍ୟାସୀ ହେଇଯିବା, ଗୋଟେ ଗୋଟେ ସାଧୁ ହେଇଯିବା, ଏଇଟା ବଡ ଜିନିଷ ନୁହେଁ। ବଡ ଜିନିଷ ଚିତ୍ତ ଶୁଦ୍ଧି, ସେ ପ୍ରଥମ ଲେଖିଲେ ସରଳ ଜୀବନରେ ଚିତ୍ତ ଶୁଦ୍ଧି କର। ତୁମେ ଯେଉଁ ଆଶ୍ରମ ରହୁଛ ରୁହ, ମହାପ୍ରଭୁଙ୍କର ଧାରାରେ ଆମକୁ କେବେ କିଛି ଆଶ୍ରମ ପାଇଁ ନିର୍ଦ୍ଦିଷ୍ଟ କରାଯାଏନି। ତୁମ ଅଧିକାର ତୁମେ ନିର୍ଣ୍ଣୟ କର, ଯେଉଁଠି ସରଳ ଜୀବନଯାପନ କରିପାରିବ ଆଉ ଯେଉଁଠି ଭଜନ ତୁମେ କରିପାରିବ, ଚିତ୍ତ ଶୁଦ୍ଧି କରିପାରିବ, ତୁମେ ସେ ଆଶ୍ରମକୁ ଯାଅ। ଆଗ୍ରହସ୍ଥ ଆଶ୍ରମ ଆଜିକାଲି ଡିଫିକଲ୍ଟ ହେଇଗଲା ବୋଲି ପିଲାମାନଙ୍କୁ କହୁଛି ଠିକ, ତୁମେ ସାଧୁ ହୁଅ ଭଲ ହବ। ମନେ ରଖ, ସାଧୁ ହେଲେ ବି ତୁମକୁ ସରଳ ଜୀବନଯାପନ କରିବାକୁ ପଡ଼ିବ। କର୍ମ ଯୋଗ୍ୟ ହେଉଛି ଶ୍ରେଷ୍ଠ, ସେ କଥା ସେ କହିଲେ। ସନ୍ନ୍ୟାସୀ ବୈରାଗ୍ୟ ବିଧି ସେଇ ସଂସାର ରଣିଧି, ତାହେ କବୁ ନା କର ଆଦର, ସେ ସବ ଆଦରେ ଭାଇ ସଂସାରେ ନିସ୍ତାର ନାହିଁ। ତୁ ଖାଲି ଯେ ବ୍ରହ୍ମଚାରୀ ହେଇଗଲେ ସନ୍ନ୍ୟାସୀ ହେଇଗଲେ ସଂସାରରୁ ପାର ହେଇଯିବା, ନାଇଁ ମନା କରିଦେଲେ ସିଏ। ଭଜନ କ'ଣ, ଭଜନ ନକଲେ କ'ଣ ହବ? ଚିତ୍ତଶୁଦ୍ଧି ନହେଲେ କେମିତି ପାଇବା? ଏଠି ଚିତ୍ତଶୁଦ୍ଧି କରିବାର ସୁଯୋଗଟା ଅଛି। ବ୍ରହ୍ମଚାରୀ ସନ୍ନ୍ୟାସୀ ମାନଙ୍କର ଚିତ୍ତଶୁଦ୍ଧି କରିବାର ସୁଯୋଗ ରହିଛି। 24 ଘଣ୍ଟା ଚାହିଁଲେ ଭୋଜନ କରିପାରିବେ, ଖାଇବା ପିଇବା କମେଇ ପାରିବେ, ତାଙ୍କ ପଛରେ କେହି ଟାଣିବାର ନାହିଁ, କିଏ ପଛରୁ ଟାଣିବାର ନାହିଁ, ସେ ଚାହିଁବେ ଆଗକୁ ଚାଲିବେ, ସେ କଥା ସେ ଲେଖିଲେ। ସେ ସବୁଆଦରେ ଭାଇ ସଂସାରେ ନିସ୍ତାର ନାହିଁ, ଦାମ୍ଭିକର ଲିଙ୍ଗ ନିରନ୍ତର। ଯିଏ ଦାମ୍ଭିକ ତାର ଏଇଗୁଡ଼ାକ ସନ୍ନ୍ୟାସୀ ମୁଁ ବ୍ରହ୍ମଚାରୀ, ଦାମ୍ଭିକ ଗୁଡ଼ାଙ୍କର ଏସବୁ କାମ। ଚିତ୍ତଶୁଦ୍ଧି ହେଉଛି ମୁଖ୍ୟ। ତୁମି ତ ଚୈତନ୍ୟ ଦାସ, ହରି ଭକ୍ତି ତ ବାସ, ଆଶ୍ରମର ଲିଙ୍ଗ କିବା ଫଲ, ପ୍ରତିଷ୍ଠା କର ହଦୁରେ ବାସ ତବ ଶାନ୍ତିପୁରେ, ସାଧୁ କୃପା ତୁମାର ସମ୍ବଳ। ସବ ସେ ସଂସାର ଯେତେ ସିକ୍ରେଟ ଜିନିଷ ବୈଷ୍ଣବ ଜୀବନରେ ସବୁ ସେ ଲେଖିଦେଇଛ ତାଙ୍କ ଭଚନ। ବାବା ସେ ସନ୍ନ୍ୟାସୀ ହୁଏ କି ବ୍ରହ୍ମଚାରୀ ହୁଏ କି ଗୃହସ୍ଥ ହୁଅ, ସାଧୁ କୃପା ହଉଛି ସମ୍ବଳ। ସେ କୃପାକୁ ଆଶ୍ରୟ କରିକି, ଏଣେ ସାଧୁଙ୍କର କୃପା ଆଶ୍ରୟ କରିବା, ଭଗବାନଙ୍କର କୃପା ଆଶ୍ରୟ କରିବା, ନିଷ୍କାମ କର୍ମ କରିବା, ଶ୍ରବଣ କୀର୍ତ୍ତନ କରିବା, ଗୋଟେ ରେଗୁଲେଟିଭ ଲାଇଫ ମେଣ୍ଟେନ କରିବା, କାରଣ ଗୋଟେ ଚିତ୍ତଟାକୁ ଅନନ୍ତ ଜନ୍ମର ଚିତ୍ତକୁ ଆମେ ଶୁଦ୍ଧି କରୁଛେ ନା, ଚିତ୍ତରେ ଅନନ୍ତ ଜନ୍ମର ମହିଳା ଅଛି। ଏ କଥା କହୁଛନ୍ତି, ତୁମେ ତ ଚୈତନ୍ୟ ଦାସ, ତୁମେ କାହିଁକି ଚିନ୍ତା କରୁଛ ମୁଁ ସନ୍ନ୍ୟାସୀ ବ୍ରହ୍ମଚାରୀ, ତୁମେ ହଉଛ ଚୈତନ୍ୟଙ୍କର ଦାସ, କୃଷ୍ଣଙ୍କର ଦାସ, ହରିଭକ୍ତି ତବ ଆସ, ହରିଭକ୍ତି ତୁମର ଆସ, ଆଶ୍ରମ ଲିଙ୍ଗ କିବା କାଜ କିମ୍ବା ଫଳ, ଆଶ୍ରମ ଲିଙ୍ଗ କାହିଁକି, ତାର ଭିତରେ ଫଳ କ'ଣ ଅଛି? ପ୍ରତିଷ୍ଠା କର ହ ଦୂରେ ବାସ ତବ ଶାନ୍ତିପୁରେ, ପ୍ରତିଷ୍ଠାକୁ ଛାଡ଼, ତୁମର ବାସ ଶାନ୍ତିପୁରରେ ହବ। କେଉଁଠି ଶାନ୍ତିପୁର ଗୋଲକ, ସାଧୁ କୃପା ତୁମାର ସମ୍ବର। ଭକ୍ତନାଥ ଠାକୁର ଲାଷ୍ଟକୁ ଲେଖିଲେ, ବୈଷ୍ଣବ ବୈଷ୍ଣବେର ପରିଚୟ ଆବଶ୍ୟକ ନାହିଁ ହଏ, ଆଡମ୍ବର କଭୁ ନାହିଁ ଯାଅ, ବିନୋଦର ନିବେଦନ ରାଧା କୃଷ୍ଣ ଗୁଣଗାନ, ଫୁକାରି ଫୁକାରି ସଦା ଗାଅ। ଲେଖିଲେ ବୈଷ୍ଣବର ପରିଚୟ ଆବଶ୍ୟକ ନାହିଁ, ଗୋଟେ ବୈଷ୍ଣବର ପରିଚୟ କ'ଣ ଗୋଟା ତାର ଦରକାର? ସେ ବ୍ରହ୍ମଚାରୀ, ସେ ସନ୍ନ୍ୟାସୀ, ସେ ଗୃହସ୍ଥ, ଏଠି କିଛି ଆବଶ୍ୟକ ନାହିଁ। ସେ କହିଲେ ବୈଷ୍ଣବର ପରିଚୟ ହେଉଛି ଏଇଟା, ବୈଷ୍ଣବର ପରିଚୟ ହେଲା ସେ ସବୁବେଳେ ରାଧାକୃଷ୍ଣଙ୍କର ଗୁଣଗାନ କରିବ। ଲେଖିଲେ ବୈଷ୍ଣବର ପରିଚୟ ଆବଶ୍ୟକ ନାହିଁ, ଆଡମ୍ବରେ କବୁ ନାକର ପ୍ରୟାସ, ଆଡମ୍ବରେ କବୁ ନାହିଁ ଯାଅ, ଆଡମ୍ବର ଜୀବନକୁ ଯାଅ ନା, ତୁମେ ଗୃହସ୍ଥ ହୋଇକି ବ୍ରହ୍ମଚାରୀ ହୁଅ, ଚିତ୍ତ ଶୁଦ୍ଧି ହବନି। ସବୁବେଳେ ଆରିଷ୍ଟୋକ୍ରାସି ଆସି ଲାଇଫ ମେଣ୍ଟେନ କରିବା, ଭଲ ଖାଇବା, ଭଲ ପିନ୍ଧିବା, ସବୁବେଳେ ଷ୍ଟାଣ୍ଡାର୍ଡ ମୋର ଏମିତି ଦରକାର, ମୁଁ ଏମଏସ୍ସିରେ ରହିବି, ମୋ ଘର ଏମିତି ହବ, ଏଟା ତୁମେ କି ଭୋଜନ କରିବ? ସେଟା କରିପାରିବ ତୁମେ, ଚିତ୍ତ ଶୁଦ୍ଧି ହବନି। ଆଉ ଭୋଜନ ଯାହା କରିଦେବ କରୁଥିବ, ଚିତ୍ତ ଶୁଦ୍ଧି ହବନି, କାରଣ ଆସକ୍ତି ରହିଯାଉଛି। ଗୋଟେ ଭଲ ଘର କରିକି ମାର୍ବଲ ଚିକଣ ଘର କରିଦେଲେ ସେଠି ତୁମର ଆସକ୍ତି ରହିଗଲା, ଆଉ ଆଜୁ ଆଡ଼େ ଯିବ ଆଡଜଷ୍ଟ କରିପାରିବନି, କୁଆଡ଼େ ମଠ ମନ୍ଦିର କୁଆଡ଼େ ତୁମକୁ ଭଲ ଲାଗିବନି, ତୁମେ ସେ ଘର ଆସକ୍ତି ରହିଗଲା, ଏଟା ସବୁ ଆସକ୍ତି। ସେ ଲେଖିଦେଲେ ବୈଷ୍ଣବର ପରିଚୟ ଆବଶ୍ୟକ ନାହିଁ, ଆଡମ୍ବର କଭୁ ନାହିଁ ଯାଅ, ବିନୋଦର ନିବେଦନ ରାଧାକୃଷ୍ଣ ଗୁଣଗାନ, ଫୁକାରି ଫୁକାରି ସଦା ଗାଅ। ଭକ୍ତି ବିନୋଦ ମୁଁ ତୁମକୁ ଅନୁରୋଧ କରୁଛି, ତୁମେ ସବୁବେଳେ ରାଧାକୃଷ୍ଣଙ୍କର ଗୁଣଗାନ, ପୁକାରି ପୁକାରି ମାନେ ଉଚ୍ଚସ୍ୱରରେ ସବୁବେଳେ ଗୁଣଗାନ କର। ଏ ସନ୍ନ୍ୟାସୀ ପରେ ଏଇଟାକୁ ସେ ଲେଖିଲେ। ତେଣୁ ଭଗବାନ ଯେଉଁ କହୁଛନ୍ତି, ସେ ହେଉଛନ୍ତି ସନ୍ନ୍ୟାସୀ, ଯିଏ ଦ୍ୱେଷ କରେ ନା, ଯିଏ କାମନା କରେ ନା, ଆଉ ନିତ୍ୟ ସବୁବେଳେ ଯୁକ୍ତ ହେଇକି କୃଷ୍ଣଙ୍କ ପାଇଁ କର୍ମ କରେ। ତେଣୁ ଅର୍ଜୁନ ତୁମେ ଭୁଲ ବୁଝ ନା, ଯେ କର୍ମ ତ୍ୟାଗ କରିଦେବାଟା ହିଁ ସନ୍ନ୍ୟାସ ନାହିଁ, କୃଷ୍ଣଙ୍କ ଭକ୍ତି କୃଷ୍ଣ ଚେତନରେ କର୍ମ କରିବାଟା ହିଁ ସନ୍ନ୍ୟାସ। ଆଉ କର୍ମ ଜ୍ଞାନଯୁକ୍ତ ହେଇକି କର୍ମ କରିବା, ବରଂ ଜ୍ଞାନର ଦୃଢ଼ତା ଆସିବ। ଆଉ ଜ୍ଞାନ ଯୁଗରେ ମୁକ୍ତି ସମସ୍ତଙ୍କର ହେଇପାରିବ ନା, କାହାର କାହାର ମୁକ୍ତି ହେଇଯାଇପାରେ, କିନ୍ତୁ ଜ୍ଞାନ ଯୁଗରେ ବିପଦ ରହିଲା, ଯେତେବେଳେ ଚିତ୍ତ ବିକ୍ଷିପ୍ତ ହବ ସେ ପୁଣି ବିଷୟ ଆଡ଼କୁ ଆସିବ, କାରଣ କର୍ମ ତ୍ୟାଗ କରିଦେଇଛି, ଇନ୍ଦ୍ରମାନେ ତାଙ୍କୁ ହାୟର ଟେଷ୍ଟ ମିଳୁନି। ଏଇଟା ଭଗବାନ କହିବେ, ପୁଣି ତାଙ୍କୁ ପୁଣି ପ୍ରବଚନ ଚାଲିବ, ବର୍ତ୍ତମାନ ଚାଲିବ, ବର୍ତ୍ତମାନ ପୁଣି ଜ୍ଞାନ ସ୍ତରରେ ରହିକି କେମିତି କର୍ମ କରିବ, ଏଇ ଅଧ୍ୟାୟଟା ପୁରା ଭଗବାନ ଲଗେଇବେ ପଞ୍ଚମ ଅଧ୍ୟାୟ। ପୁଣି ଷଷ୍ଠ ଯୋଗୁ ଧ୍ୟାନ ଯୋଗୁ ଚାଲି ଆସିବ, ଷଷ୍ଠ ଅଧ୍ୟାୟ ଧ୍ୟାନ ଆସିବ। ହରେ କୃଷ୍ଣ। ଶ୍ରୀଲ ପ୍ରଭୁପାଦ କି ଜୟ, ଶ୍ରୀଲ ଗୁରୁଦେବ କି ଜୟ, ଭଗବତ ଗୀତା କି ଜୟ, ନିତାଏ ଗୌର ପ୍ରମାନନ୍ଦେ, ହରି ହରି।